चैतन्य मनोभीष्टां स्थापितां येन भूतले स्वयं रूप पदमहिमां ददाति स्वपदान्तिकम् वन्देऽहं श्रीगुरु श्रीयुतपदकमलम् श्रीगुरुन् वैष्णवांश्च श्रीरूपं साग्रजातं सह गण रघुनाथनितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादं सह गण ललिता विष्णु पदाय कृष्ण पृष्ठाय भूतले श्रीमते भक्ति वेदांत स्वामिनिति नमामि नमस्ते सारस्वते देवे गौरवाणी प्रचारिणे निर्विशेष शून्यवादि कल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो महाभगवताय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतिसे नमः हे कृष्ण करुणा सिन्धु दीनबन्ध जगतपते गोपेश गोपिका कन्त राधा कन्त नमस्तुते तप्त काञ्चन गौराङ्गे राधे वृन्दावनेश्वरी विश्वभानुसुते देवी प्रणमामि हरि ॐ नीलाचलनिवासाय नित्याय परमात्मने बलभद्रासुभद्राभ्यां जगन्नाथाय ते वृन्दावै तुलसीदेवै प्रियावै केशवस्य च विष्णुभक्तिपदे देवी सत्यवतये नमो नमः जयो श्रीकृष्ण चैतन्य प्रभो नित्यानन्द श्री अद्वैतगदाधर सुरपदि गौरभक्तवृन्द हरे कृष्णा 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 हरे 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 राम 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 हरे हरे ॐ नमो भगवते वासुदेवाय वासुदेवाय ॐ नमो भगवते वासुदेवाय
ॐ नमो भगवते वासुदेवाय
नारायण नमस्कृत्य
नरं चैव
नरोत्तमम् देवीं सरस्वतीं व्यास ततो जयमुदीरये मूकं करति वाचालं पङ्गुरो लङ्घयते गिरिं यत्कृपातमं वन्दे श्रीगुरु
ବୃହସ୍ପତି ସପ୍ତାହ ଯାଏ ଏହି ସପ୍ତାହର ଏହି ରବିବାରରେ ସମସ୍ତଙ୍କୁ ପ୍ରଥମେ ସ୍ୱାଗତ ଜଣାଉଛୁ। ତ ବିଶେଷ କରି ଏଇ ଯେଉଁ ଇସ୍କନ ୟୁଥ ଫଣ୍ଡ IYF ସେମାନଙ୍କ ସେୟା ନା କ'ଣ ୟୁଥ ଫଣ୍ଡ ପ୍ରୋଗ୍ରାମ ଏହି ପ୍ରୋଗ୍ରାମର ପ୍ରଥମେ ମୁଖ୍ୟ ଲକ୍ଷ୍ୟ କ'ଣ ଅଛି? କାହିଁକିନା ଯେକୌଣସି କାର୍ଯ୍ୟ କରିବାକୁ ହେଲେ ଆମେ କିଛି ନା କିଛି ଗୋଟେ ଲକ୍ଷ୍ୟ ରଖିଥାଉ, କିଛି ନା କିଛି। ତେଣୁ ଏଇ ୟୁଥ ଫର୍ମ ଯେଉଁ ପ୍ରୋଗ୍ରାମ ୟାର ଲକ୍ଷ୍ୟ କ'ଣ ସମସ୍ତେ ଗୋଟେ ଗୋଟେ ପଏଣ୍ଟ କରିବେ। ଲକ୍ଷ୍ୟ କ'ଣ ଅଛି? ଆଚ୍ଛା, ତା ପୂର୍ବରୁ ଆଉ ଗୋଟେ କଥା କହିବୁଛି। ଆଚ୍ଛା, ଏଠି ଆମେ ଯେତେ ଜଣ ବସିଛୁ ସମସ୍ତେ ଆମେ ପ୍ରସାଦକୁ ଭଲ ପାଉ, କାହାର କୋଉ ପ୍ରସାଦରେ ଭଲ ରୁଚି ଥାଏ ପ୍ରଥମେ ସେଇଟା ଆଲୋଚନା ହେଇଯାଏ। କିଏ କୋଉ ସବ୍ଜି ବା କୋଉ ପ୍ରସାଦଟାକୁ କିଏ ବେଶୀ ଲାଇକ୍ କରେ ଏଇପଟେ ପ୍ରଭୁଙ୍କର ପ୍ରଥମେ ଆଲୋକ ପ୍ରଭୁ କୋଉ ପ୍ରସାଦଟା ବେଶୀ ପସନ୍ଦ? ଖିଚୁଡ଼ି ଓ ଇଣ୍ଡିଆରେ ଫେମସ ଖିଚୁଡ଼ି। ଫେରେ ଗୌରାମ ଯୋଉ କ୍ଲାସ କହୁଛନ୍ତି ଯେ ଆମକୁ କଥା କହିବାକୁ ହେଲେ ବିଶେଷ କରି ଗୀତା କଥା କୁହନ୍ତୁ, କିନ୍ତୁ ଭାଗବତ ବା ଚୈତନ୍ୟ ଚରିତ୍ର ଦବା ପାଇଁ ପଡିବ, କାରଣ ଇଣ୍ଡିଆରେ ଆମର ଖିଚୁଡ଼ି ପ୍ରସିଦ୍ଧ। ଯେକୌଣସି ମନ୍ଦିର ଯାଆନ୍ତୁ ଗୋଟିଏ ଗୋଟିଏ ସବ୍ଜି ଗୋଟା ଇଏ ଚଳିବନି, ଭଗବାନଙ୍କ ପ୍ରସାଦ ମାନେ ଖିଚୁଡ଼ିଟା ହଉଛି ଭଗବାନଙ୍କ ପ୍ରସାଦ, ନହେଲେ ହାଲୁଆ ଟାଲୁଆ ଏସବୁ ସେପଟ ଜିନିଷ ହେଇଯାଉଛି। ଠିକ ଅଛି, ଖିଚୁଡ଼ି ପ୍ରସାଦ କି ତାପରେ ପ୍ରଭୁ କଣ ପସନ୍ଦ କୁହନ୍ତୁ? ପ୍ରଭୁପାଦ କହୁଥିଲେ କଲିକତା ମନ୍ଦିରରେ ଏବେ ବି ପ୍ରଚଳନ ଅଛି, ହାଲୁଆ ଉପରେ ଏତେ ଖଣ୍ଡେ ଘିଅ ପଡୁଛି ଭାସୁଥିବ। କଣ ହେଇଛି ନା, ପ୍ରଭୁପାଦ କହିଛନ୍ତି ଯିଏ ମନ୍ଦିର ଆସିବ ହାଲୁଆ ଏ କଚୁଡ଼ି ଆର ହାଲୁଆ ଥରେ ଖାଇଲା ମାନେ ପୁଣି ଥରେ ଯେମିତି ଆସିବା ପାଇଁ ଇଚ୍ଛା। ଆଚ୍ଛା, ତାପରେ କଣ ପ୍ରସାଦ କୋଉଟା ପସନ୍ଦ? କୋଉଟା ପସନ୍ଦ ଅଛି କୁହ, ସମୟ ଯାଉଛି କୋଡ଼ିଏ ହେଇଗଲା। ସବଜି ତ ସବୁ, କୋଉ ସବଜି? କୋବି। ଆଚ୍ଛା, କୋବି ଗରମ ଜିନିଷ କେମିତି ପସନ୍ଦ ହେଇଛି? ତାପରେ ପ୍ରଭୁ ସେ ମିଳିବନି ସବୁବେଳେ
ଜଗନ୍ନାଥ ମଧ୍ୟ ମିଠା ଡାଲି ନା
ସବୁଟା ମିଶିଲେ ସିନା ଗୋଟେ ପ୍ରସାଦ ମହାପ୍ରସାଦ ହେଇଥିବ। ଜଗନ୍ନାଥଙ୍କର ସୁଦୀପ ପ୍ରଭୁଙ୍କର କଣ ପସନ୍ଦ? ସବୁଠୁ ବଡ ହଉଛି ଗୁଲାବ ଜାମ ଆମର ପ୍ରଭୁଙ୍କର। ତମର କଥା ଥିଲା କଣ ଯେ ଆମର ଏଇ ଇସ୍କନ ଏଇ ଯୋଉ ୟୁଥ ଫୋରମ ପ୍ରଚାର ବା ୟୁଥ ଫୋରମର ଆମେ ଯୋଉ କ୍ଲାସ କରୁଛୁ, ଏକରେ ସମୟ ନଷ୍ଟ କରି ଆସୁଛୁ, ଦୁଇରେ କଣ ହଉଛି ନା ଘରେ କାମ ଦାମ ଧନ୍ଦା ଛାଡିକି ଆସୁଛୁ, ତ ୟାର ଲକ୍ଷ୍ୟ କଣ? ଏଠି ଲକ୍ଷ୍ୟ କଣ ଅଛି ଆମର? ଲକ୍ଷ୍ୟ ହିଁ ଜୀବନ, ଏଇଟା ହଉଛି ମଙ୍ଗ ହିଁ ଜାହାଜ ସହିତ ସମାନ। ଯଦି ଜାହାଜରେ ମଙ୍ଗ ନାହିଁ, ସେ କୋଉଠି ନା କୋଉଠି ନେଇ ପକେଇବ ତା ଠିକ ନାହିଁ। ମଙ୍ଗ ମାନେ ବୁଝିଲୁ କହିଲେ ମଙ୍ଗ କଣ ତ ନା କଣ ଓଡ଼ିଆ କଣ ଲକ୍ଷ୍ୟ କଣ ଅଛି? আজি টপিক আছে আমার যেহেতু গীতা ম্যারাথন, তেণ এই গীতা ম্যারাথনরে এই গীতা গীতা উপরে বেশি আলোচনা। তো বিশেষ করে ভগবান কহিবা শৈলী হচ্ছে বঙ্কা, কোন কহিবা শৈলী বঙ্কা না গীতার প্রথম অধ্যায়ে যেতবে ভগবান যুদ্ধ পাই সমস্ত প্রস্তুত হয়ে যাচ্ছেন, যেতবে অর্জুন কহুছেন শঙ্খ বাজি সারা পরে যদি আপনার উপদেশ দেবার আছে ঘরে বসে উপদেশ দিও, কোটি উপদেশ দেলে কুরুক্ষেত্র যুদ্ধ ক্ষেত্রে, আরে যুদ্ধ ক্ষেত্রে আপনার উপদেশের সময়, ফের শঙ্খ বাজি সারছি টিকে আগুরু ভালো দিও, টিকে কামটা আরম্ভ হয়নি টিকে উপদেশ দিয়ে দিও না, শঙ্খ বাজি সারা পরে অর্থাৎ যুদ্ধের একবার সিগনাল সেতবে অর্জুন ভিতরে মোহ সৃষ্টি করে দেবে। অর্জুনক মাধ্যমে কহিলে কন অর্জুন কিন্তু না সেনা উপরে মধ্যে রথ স্থাপন অচ্যুত হে অচ্যুত, যে আপন এ সেনা দুই সেনা মধ্যে মো রথটা রখত, কোণ পাই রখিবি দেখা পাই যাই তো মানে মো যুদ্ধ করে মো বিরুদ্ধে যুদ্ধ করে আসছেন, তো অর্জুন কোনো জান না, আরে সারা জীবন যাহা ধর দুশ্মনী গোটে যুদ্ধ তাঙ্ক ক্ষেত্রে হয়েছি কেতে থর তাঙ্ক যুদ্ধ হয়েছি, তো বড় যুদ্ধ হয়েছিল বিরাট রাজ্যের যেতবে গোষ্ঠ যে চরণ চোরি করিয়া সময় দুর্যোধন এমানে ছিল কোটি অজ্ঞাতবাস অজ্ঞাতবাসে ছিলেন, তেমন সেতবে তাঙ্ক বিরাট যুদ্ধ হয়েছিল, এটি ভীষ্মদেব আদি সমস্তে যাই গুরু দ্রোণাচার্য সমস্তে যাই, তো সেই যুদ্ধরে তো সে জানিছেন যে কেউ মানে যুদ্ধ করিয়া আসবে কেমিতি যুদ্ধ করিবে সব কিছু, তো ভগবান সেতিকি ন খালি দেখুছেন এই দেখ এই ভীষ্ম এই এই সাম্রাজ্য সে আছেন এই শত পতাকা শত শত বস্ত্রধারী ইয়ে যদি ভীষ্ম নেই দেখি দিলে এই এই দেখ এই দ্রোণ, তো অর্জুন কোন আগুন জানি নথিলে ইয়ে দ্রোণ কিয়ে ভীষ্ম কে তাকে চিহ্ন হওয়া পড়ব, অর্থাৎ ভগবানক কথাটা হচ্ছে কন না সবুবেলে ভগবান কিছু না কিছু বঙ্কি ঢঙ্গের কথাবার্তা, চৈতন্য মহাপ্রভু সীতা সর কথা যে অনেক কিছু কাম নাই, যে কৃষ্ণ ভক্তি কহিলে সর্বকর্ম কৃত হয় বাস গোটে কথা, সে আউ কিছু কিনা না 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 এটা বি কলে চলিব সেটা বি কলে চলিব সেটা বি কলে চলিব এই কইনা, ভগবান কহুছেন কন না গীতার পুঁ কহুছেন যে দেখ তুমি গোটে কাম কর মু সব সময় আসে না যেতে যেতবে উপদ্রব বড়ি যায় সমাজে অধর্মর গ্লানি এ ধর্মর গ্লানি অধর্মর অভ্যুত্থান সেটাই মু আসে, মুনি ভগবান কহুছেন না 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 তুমি ধর্ম ভ্রম ছাড়িকি মো শরণে পড়ে আস, কারণ ভগবানকর কথা হচ্ছে সব বঙ্কা, তাহলে ভগবানকর ঠাণি ই ঠাণি বঙ্কা ঠাণি বঙ্কা মানে কোন তাঙ্কর যে ছিড়া হবার ঢঙ্গ কেতবেলে দেখিবে না যে ভগবান সীতা হয়ে ছিড়া হয়েছেন, কেতে না কিছু না কিছু ডেরালি কিছু না কিছু ভঙ্গি মানে ছিড়া হয়েছেন, তাঙ্কর ঠাণি বঙ্কা তাঙ্কর চাহানি সিধা সড়ক চাহানি নাই সিধা সড়ক তাঙ্কর চাহানি নাই, সবুলে বাক্য চাহানি তাঙ্কর বাক্য চাহানি ঠিক আছে, মুহটা পাতা সিধা করে রাখ সে মুহরে মুরলি ভুকিবে না মুরলি ভুকিবে টিকে টিকে বাক্য রাখিয়া পারি পড়ে, অর্থাৎ তাঙ্কর ভগবানকর এ সব কিছু জিনিষ এই বঙ্কা, তেণ কথা কে উদ্দেশ্য হচ্ছে কর না সেই মহাজন মানে কহুছেন দেখ সেই যে বঙ্কিম পুরুষ সেই বঙ্কা বঙ্কা সব বঙ্কা, তেমনি সেই বঙ্কা পুরুষ বা সেই বঙ্কা ভগবান যদি থরে আমি হৃদয়ে রখি দেব যদি থরে বি থরে রখি দেব তাহলে সে কিন্তু সহজে বাহারি পারিব না, কেন বঙ্কা কিন্তু সহজে বাহারিবনি কেন সে সহজে বাহারিবে না, তেণ অর্থাৎ দীর্ঘদিন ধরি সে আমার স্থায়ী হয়েকি হৃদয়করণ রয়েছে, কিন্তু যাহা পাইকি আমি আজ এ সংসার চক্রে নানাবিধ দুঃখ পাইচাছি ঠিক আছে, তেমন আজ আমি এ শ্রীমদ ভাগবত গীতার গোটে শ্লোক দেখ গোটে শ্লোক অধ্যয়ন করব, তারপরে আজ বিশেষ করে যেহেতু এই গীতা ম্যারাথন মাস, তো ম্যারাথন মাসরে
১৮ অধ্যায়
১৮ অধ্যায় ସେଇଟା ହେଉଛି 78। ତ ଏ ମଖ ସନ୍ନ୍ୟାସ ଯୋଗ ଅର୍ଥାତ ଭଗବାନ ଏ ସବୁ ଉପଦେଶ ଦେଇସାରିଲା ପରେ ତ ଶେଷରେ ଭଗବାନ କହୁଛନ୍ତି 18 অধ্যায় ଇଏ 68 নম্বর শ্লোক ଏଠି ଭଗବାନ କହୁଛନ୍ତି କଣ ଯେ ସମସ୍ତେ ଜାଣି ରଖିବା ଦରକାର ଏଇ ଯୋଉ ଗୀତା ଉପଦେଶ ଏଇ ଗୀତା ଉପଦେଶ ଏ ସାଧାରଣ ଗୀତା ସାଧାରଣ ବସ୍ତୁ ନୁହଁ ଗୋଟେ ଶ୍ଲୋକ ଅଧ୍ୟୟନ କଲା ପରେ ଆଲୋଚନା କରିବୁ ବାହାରିଲ ନା ତ ଆଗରେ ଏଇ ମିନି ଏଇ ପ୍ରୋଜେକ୍ଟ ମେସିନ୍ରେ ପଢା ହଉନଥିଲା ଶୁଣିକି ଲୋକ ମାନେ ଶ୍ରୁତି ଧର ହଉଥିଲେ କିନ୍ତୁ କଳି ଦିଗର ଅବସ୍ଥା ଆମର ଏଇ ମଖ ସନ୍ନ୍ୟାସ ଯୋଗ 68 নম্বর ଶ୍ଲୋକ ହଁ
ଜୟିଦମ୍ ପରମ
ମଦ୍ଭକ୍ତେ
ସୁବିଧାସ୍ୟତି ଭକ୍ତେ ମୟି ପରମ କୃତ୍ୱା ମାମେ ବୈଷତି ସଂଶୟୋ ଜୟିଦମ୍ ପରମ ଗୁହ୍ୟମ୍ ମଦ୍ଭକ୍ତେ ସୁବିଧାସ୍ୟତି ଭକ୍ତେ ମୟି ପରମ କୃତ୍ୱା ମାମେ ବୈଷତି ସଂଶୟଃ ଜୋଇଦମ୍ ପରମମ ଗୁହ୍ୟମ୍ ମଦ୍ଭକ୍ତେ ସୁବିଧାସ୍ୟତି ଭକ୍ତେ ମୟି ପରମ କୃତ୍ୱା ମାମେ ବୈଷତି ସଂଶୟଃ
ଜୟିଦମ୍
ପରମମ ଗୁହ୍ୟମ୍ ମଦ୍ଭକ୍ତେ ସୁବିଧାସ୍ୟତି ଭକ୍ତେ ମୟି ପରମ କୃତ୍ୱା ମାମେ ବୈଷତି ସଂଶୟ
ଦେଖି ସାର କୁହନ୍ତୁନି ପଢନ୍ତୁ ପଢନ୍ତୁ
ଜୟିଦମ୍ ପରମମ ଗୁହ୍ୟମ୍ ମଦ୍ଭକ୍ତେ ସୁବିଧାସ୍ୟତି ଭକ୍ତି ମୟି ପରମ କୃତ୍ୱା ମାମେ ବୈଷତି ସଂଶୟ ଜୟିଦମ୍ ପରମମ ଗୁହ୍ୟମ୍ ଭକ୍ତି ମୟି ପରମ କୃତ୍ୱା ମାମେ ବୈଷତି ସଂଶୟ
ହରେ କୃଷ୍ଣ। ତ ବିଶେଷ କରି ଆମେ ଏ ଶ୍ଳୋକ ପଢିବାର ଅଭ୍ୟାସ ଯଦିଓ ଆମେ ଏଠାରେ ଇଂଲିଶ ମିଡିୟମ ବା ବିଭିନ୍ନ ଶ୍ରେଣୀରେ ପଢୁଛୁ ତଥାପି ବି ଏ ଶ୍ଳୋକ ଭଗବାନଙ୍କର ଏ ମୁଖ ନିଶ୍ଚିତ ବାଣୀ ଚେଷ୍ଟା କରିବୁ ଯେତେ ସମ୍ଭବ ଟିକେ ଭୁଲ ହେଲେ ବି ଚଳିବ କାହିଁକିନା ଭଗବାନ କେତେବେଳେ ଏ ଭୁଲ ଧରନ୍ତି ନା ତ କିନ୍ତୁ ନିୟମ ଅଛି ସଠିକ ଉଚ୍ଚାରଣ କରିବା ଚେଷ୍ଟା କରିବେ। ତ ଏର ଅନୁବାଦ ଯେଉଁ ବ୍ୟକ୍ତି ଏଇ ଶ୍ରେଷ୍ଠ ଗୁପ୍ତ ଜ୍ଞାନ କଥା ଭକ୍ତମାନଙ୍କ ମଧ୍ୟରେ ବ୍ୟାଖ୍ୟା କରେ ଯେଉଁ ବ୍ୟକ୍ତି ଏଇ ଶ୍ରେଷ୍ଠ ଗୁପ୍ତ ଜ୍ଞାନ କଥା ଭକ୍ତମାନଙ୍କ ମଧ୍ୟରେ ବ୍ୟାଖ୍ୟା କରେ ତାକୁ ନିଶ୍ଚିତ ରୂପେ ଭକ୍ତି ପ୍ରାପ୍ତ ହୁଏ ଏବଂ ସେ ଶେଷରେ ନିଶ୍ଚୟ ମୋ ପାଖକୁ ଫେରି ଆସିବ। ଠିକ ଅଛି, କିଏ କହୁଛନ୍ତି? ଭଗବାନ କହିଛନ୍ତି ଠିକ ଅଛି ଅଭିଯୋଗ ପଡ଼ନ୍ତିନି ତାତ୍ପର୍ଯ୍ୟ କଣ ଟିକେ
ସାଧାରଣତଃ ଏହି ଉପଦେଶ ଦିଆଯାଇଥାଏ ଯେ ଭଗବତ ଗୀତା କେବଳ ଭକ୍ତମାନଙ୍କ ମଧ୍ୟରେ ହିଁ ଆଲୋଚନା କରାଯିବ କାରଣ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ କୃଷ୍ଣଙ୍କୁ କିମ୍ବା ଭଗବତ ଗୀତାକୁ ବୁଝିପାରନ୍ତି ନାହିଁ ବୁଝିପାରିବେ ନାହିଁ ଯେଉଁମାନେ କୃଷ୍ଣଙ୍କୁ ତାଙ୍କର ମୌଳିକ ରୂପରେ ଏବଂ ଭଗବତ ଗୀତାକୁ ଯଥାରୂପ ଗ୍ରହଣ ନ କରନ୍ତି ସେମାନେ ସେମାନଙ୍କ ମନ ମୁତାବକ ଭଗବତ ଗୀତାକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ କାରଣ ତଦ୍ୱାରା ସେମାନେ ଅପରାଧ ଅର୍ଜନ କରନ୍ତି ଯେଉଁମାନେ କୃଷ୍ଣଙ୍କୁ ପରମପୁରୁଷ ଭଗବାନ ରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ସେମାନଙ୍କୁ ଭଗବତ ଗୀତା ବାଣୀ କୁହାଯିବା ଉଚିତ ଏହା ଭକ୍ତମାନଙ୍କ ପାଇଁ ଉଦ୍ଦିଷ୍ଟ ଏହା ବ୍ରହ୍ମବାଦୀ ବା ସାଂଖ୍ୟବାଦୀ ଦାର୍ଶନିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ଅବଶ୍ୟ ଯେଉଁ ନିଷ୍ଠା ସହକାରେ ଭଗବତ ଗୀତାକୁ ମୌଳିକ ରୂପରେ ଉପସ୍ଥାପନ କରିବାକୁ ଚେଷ୍ଟା କରେ ସେ ନିଶ୍ଚୟ ଭକ୍ତି ଯୋଗ ମାର୍ଗରେ ଉନ୍ନତି କରିବ ଏବଂ ଶୁଦ୍ଧ ଭକ୍ତି ଲାଭ କରିବ ଏ ପ୍ରକାର ଶୁଦ୍ଧ ଭକ୍ତିର ଫଳସ୍ୱରୂପ ସେ ନିଶ୍ଚୟ ଭଗବତ ଧାମକୁ ଭଗବାନଙ୍କ ନିକଟକୁ ଫେରି ଯାଇପାରିବ
ହରେ କୃଷ୍ଣ କିଏ ଭଗବାନଙ୍କ ପାଖକୁ ଫେରି ଯାଇପାରିବ ଭଗବାନଙ୍କୁ ଫେରି ଯାଇପାରିବ କିଏ ଶୁଦ୍ଧ ଭକ୍ତ ତ ଏଠି ନା ସେ ତାକୁ ଆଇନି ଶୁଦ୍ଧ ଭକ୍ତ ଶବ୍ଦଟି ଉଚ୍ଚାରଣ କରାଇନି କିଏ ଫେରି ଯାଇପାରିବ ଯୋଉ ପ୍ରକାରେ ଭଗବାନ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି ବା ଅର୍ଜୁନ ଯୋଉ ପ୍ରକାରେ ବୁଝିଛନ୍ତି ସେଇଟା ଅନ୍ୟ ପାଖରେ ଉପସ୍ଥାପନ କରିଲା କାରଣ ଭଗବତ ଗୀତା ତ ଉପସ୍ଥାପନ ଅନେକ କରିଛନ୍ତି କେତେ ଲୋକର କେତେ ଅର୍ଥର କେତେ ଗୀତା କରିଛନ୍ତି ନା କିନ୍ତୁ ପ୍ରଭୁପାଦ ପୁଣି ଗୀତା ବ୍ୟାଖ୍ୟା କରିବା ବା ପ୍ରଭୁପାଦ ପୁଣି ଗୀତା ଏଇ ଯୋଉ ରଚନା କରିବା ବା ଭାଷ୍ୟ ଦେବାର କାରଣ କଣ କୋଉଟା ମୌଳିକ ରୂପରେ ହେଲାନି ଯିଏ ଯାହାର ନିଜସ୍ୱ କିଛି ମତ ସେଥିରେ ଉପସ୍ଥାପନ କରିଛନ୍ତି ଯାହାଫଳରେ ପ୍ରଭୁପାଦ ତାକୁ ପୁଣି ବ୍ୟାଖ୍ୟା ଆକାରରେ କହୁଛନ୍ତି ଯେହେତୁ ଏଠି କହୁଛନ୍ତି କଣ ନା ଆଉ ତା ପରବର୍ତ୍ତୀ ଶ୍ଳୋକରେ ସୁନ୍ଦର ଶ୍ଳୋକ ଏ ନଅଶ ପ୍ରଶ୍ନ ମନୁଷ୍ୟ ପଶ୍ଚିମ ପ୍ରିୟ ପ୍ରିୟତମ ଭଗବାନ କହୁଛନ୍ତି ଯେ ତାଠୁ ମୋର ପ୍ରିୟ କେହି ନାହିଁ ହେବେନି ହେଇନାହାନ୍ତି ବର୍ତ୍ତମାନ ଅଛନ୍ତି ବି ନାହିଁ ଯିଏ ଏଇ ଭଗବତ କଥା ବା ଭଗବତ ଗୀତା ଅନ୍ୟ ପାଖରେ ପହଞ୍ଚେଇବ ଅନ୍ୟ ପାଖରେ ପହଞ୍ଚେଇବା ଦରକାର ଅଛି ଭଗବତ ଗୀତାକୁ କାରଣ ଗୀତା ସାଧାରଣ ବସ୍ତୁ ନୁହଁ ଗୀତା ହେଉଛନ୍ତି ଭଗବାନଙ୍କର ବାଙ୍ଗମୟୀ ଅବତାର ଅର୍ଥାତ୍ ଗୀତା ଜଣକୁ ଦବା ମାନେ ଭଗବାନଙ୍କୁ ନେଇ ତା ହାତରେ ଦବା କାରଣ ଭଗବାନ ଏବଂ ତାଙ୍କ ବାଣୀ ଭିତରେ କିଛି ପାର୍ଥକ୍ୟ ନାହିଁ ଭଗବାନ ତାଙ୍କ ବାଣୀ ବାଣୀ ଭିତରେ ସବୁବେଳେ ଅଛନ୍ତି କାରଣ ଭଗବାନ ନିଜେ କହୁଛନ୍ତି ଗୀତାରେ ଗୀତା ମହାତ୍ମ୍ୟରେ କହିଛନ୍ତି କି ଗୀତା ଜ୍ଞାନ ସମିଶ୍ରିତ ତ୍ରୈଲୋକ୍ୟ ପାଳୟାମି ଅହମ୍ ଯେ ଗୀତା ସାଧାରଣ ବସ୍ତୁ ନୁହଁ ମୁଁ କେବଳ ଗୀତା ଜ୍ଞାନ ବଳରେ ତ୍ରୈଲୋକ୍ୟକୁ ପାଳନ କରେ ତ୍ରିଲୋକକୁ ଭଗବାନ ପାଳନ କରନ୍ତି କେବଳ ଗୀତା ଜ୍ଞାନ ବଳରେ କାରଣ ଗୀତା ଆମେ ଚିନ୍ତା କରୁଛୁ କ'ଣ ସାଧାରଣ ଗୀତା ଜ୍ଞାନ ଗୀତା କଥା ଆଲୋଚନା ଗୀତା ସାଧାରଣ ବସ୍ତୁ ନୁହଁ ଯେଉଁ ଗୀତା ହେଉଛନ୍ତି କ'ଣ ନା ଜୀବନର ଆମ ସମସ୍ତଙ୍କର ମନୁଷ୍ୟ ଜୀବନର ଇଏ ହେଉଛନ୍ତି ମାନ ନିର୍ଦ୍ଦେଶିକା ଯେ ମେନୁଆଲ ବୁକ୍ ଏ ଗୀତା ଆମେ ସାଧାରଣତଃ ଏଇଟା ଷ୍ଟୁଡେଣ୍ଟ କ୍ୟାରିୟର ଆମେ କ'ଣ କରିବା ଉଚିତ ଜଣେ ଗୃହସ୍ଥ ହିସାବରେ ତାର କ'ଣ କରିବା ଉଚିତ ସ୍ତ୍ରୀ ହିସାବରେ ତାର କ'ଣ କରିବା ଉଚିତ ଜଣେ ସମାଜସେବକ ହିସାବରେ କ'ଣ କରିବା ଉଚିତ ସମସ୍ତଙ୍କର କର୍ତ୍ତବ୍ୟବୋଧ ସମ୍ବନ୍ଧରେ ପୂର୍ଣ୍ଣ ବିବରଣ ଗୀତାରେ ମିଳିଥାଏ ସେଥିପାଇଁ କି ଏ ଗୀତା ଯେତେବେଳେ ବା ଯୋଉ ମୁହୂର୍ତ୍ତରେ ହଉ ଯେକୌଣସି ସମୟରେ ଜଣେ ଅଧ୍ୟୟନ କରିପାରିବ ଗୀତା ଏମିତି ଗୋଟେ କଥା ନୁହଁ ଯେ ଗୀତା କେବଳ ଗୋଟେ ଧର୍ମଗ୍ରନ୍ଥ ତାକୁ କେବଳ କି ପୂଜା କରାଯିବ କାହିଁକିନା ଭଗବାନ ସ୍ୱୟଂ ଯାଉଛନ୍ତି ନା ଆମର ଓଡ଼ିଶାରେ ତ ବହୁତ ଜାଗାରେ ପ୍ରଚଳିତ ଅଛି କିଛି କିଛି ଜାଗାରେ ଏବେ ଦେଖିବେ ସେ ଭାଗବତମ ଆଗରୁ ଥିଲା ଯୋଉ ତାଳପତ୍ର ଭାଗବତମ ପୋଥି ତାକୁ ସବୁ ଲାଲି କନାରେ ଜଡ଼େ 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 ଜଡ଼ି ତା ଭିତରେ ସବୁ ଚନ୍ଦନ ପାଣି ଛିଟି 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 ବର୍ତ୍ତମାନ ସବୁ ନଷ୍ଟ ହେଇଗଲା ଯାଇଥିଲୁ ଗୋଟେ ଜାଗା ସେମିତି ଏପରେ ବାକ୍ସ ବାକ୍ସ ସବୁ ଭରା ହେଇଛି କଣ ପାଇଁ ରଖା ହେଇଛି ନା ଯେ ଗୀତାରେ ପୂଜାର ବସ୍ତୁ ନୁହଁ ଯେ ଗୀତାଟାକୁ ଅଧ୍ୟୟନ କରିବା ହଉଛି ତାର ପୂଜା ତାର ସେବା ଯେମିତି ଭଗବାନଙ୍କର ଅର୍ଚ୍ଚା ବିଗ୍ରହ ଅର୍ଚ୍ଚା ବିଗ୍ରହକୁ ପୂଜା କରିବା ତାକୁ ଅର୍ଚ୍ଚନ କରିବା ଇଏ ହଉଛି ସେବା ଭୋଗ ନିବେଦନ କରିବା ଇଏ ସେବା ତଦ୍ରୁପ ଗୀତାର ସେବା କେତେବେଳେ ହବ ଯେତେବେଳେ ତାକୁ ଆମେ ଅଧ୍ୟୟନ କରିବୁ ଏବଂ ନିଜ ଜୀବନରେ ପ୍ରୟୋଗ କରିବୁ ଯେତେଟା ସମ୍ଭବ କିଛିଟା କେମିତି ପ୍ରୟୋଗ କରିବୁ, ସେଇଟା ହଉଛି ଗୀତାର ସେବା। କାରଣ ଗୀତା ହଉଛି କଣ, ଭଗବାନଙ୍କର ସନ୍ଦେଶ। ଯେମିତି ବାପା ଦେଶ ବିଦେଶରେ ଅଛନ୍ତି, ସେ ସନ୍ଦେଶ ଦେଇଛନ୍ତି, ବାପାଙ୍କର ସନ୍ଦେଶ କଲା, ବାପାଙ୍କର ଚିଠି, ବାପାଙ୍କର ହସ୍ତଲିଖିତ ଜିନିଷ ମୁଁ ତାକୁ ଆଖିରେ ରଖିବି, ତାକୁ ଖୋଲିଲିନି ପଢ଼ିଲିନି କିଛି କଲିନି, ଇଏ କୋଉ ପ୍ରକାର ବସ୍ତୁ ହବ? ଇଏ ଆମର ଜ୍ଞାନ ହଉଛି ସେଇ ପ୍ରକାର ହେଇଯାଉଛି। କାରଣ ଗୀତା ଯେତେବେଳେ ସାଧାରଣ ଛୋଟ ପିଲା ଯୋଉମାନେ ନେଇଯାନ୍ତି, ଷ୍ଟୁଡେଣ୍ଟ ମାନେ ନେଇଯାନ୍ତି, ବାପା ମାନେ ଭୟ ଏ ଗୀତା ପଢ଼ିବୁ, ସେଟା ସାଧାରଣ ବସ୍ତୁ ନା କଣ ଭାବୁଛୁ, ଖେଳ ଜିନିଷ ତା ଠାକୁର ଘରେ ନେଇ ରଖ, ସେ ନାନା ପ୍ରକାରର କଥା ରହିଛି। ହଁ, କିନ୍ତୁ ଗୀତା ହଉଛି କଣ, ତାର ଅଧ୍ୟୟନଟା ହଉଛି ତାର ଫଳ। କାହିଁକିନା ଯେ ଗୀତା ଏମିତି ଗୋଟେ ବସ୍ତୁ, ଆମର ତ ବାରମ୍ବାର ସେ ସବୁଟା ମୋତେ ଇଚ୍ଛା ହୁଏ ଯେ ଆମର ଶଙ୍କରାଚାର୍ଯ୍ୟ କହୁଛନ୍ତି କଣ ନା, ଯେ ଗୀତାସୁ ଗୀତା କର୍ତ୍ତବ୍ୟ କିମ୍ ଅନ୍ୟ ଶାସ୍ତ୍ର ବିସ୍ତାରେ, ଯେ ପୃଥିବୀରେ ଏମିତି କୌଣସି ବସ୍ତୁ ନାହିଁ, ଏମିତି କୌଣସି ଜ୍ଞାନ ନାହିଁ ଯାହାକି ଗୀତାରେ ନାହିଁ। ତେଣୁ ଗୀତା ପଢୁଥିବା ବ୍ୟକ୍ତି ବା ଗୀତା ପ୍ରାପ୍ତ ହଉଥିବା ବ୍ୟକ୍ତି ସେ ଅନ୍ୟାନ୍ୟ ଶାସ୍ତ୍ରରେ ମନ ଲଗେଇବା କଣ ଦରକାର ଅଛି? କାରଣ ଗୀତା ସାଧାରଣ ବସ୍ତୁ ନୁହଁ, ଯେ ଏମିତି କୌଣସି ପ୍ରଶ୍ନ ନାହିଁ ଯାହାକି ଗୀତାରେ ରହେ ନା, ସବୁ ପ୍ରଶ୍ନର ଉତ୍ତର ଭଗବାନ ଗୀତାରେ ଦେଇଦେଇଛନ୍ତି। ଏବଂ ଗୀତାରେ ଯୋଉ ଗୁପ୍ତ ଜ୍ଞାନ କଥା ଅଛି, ଅନ୍ୟାନ୍ୟ ଜିନିଷ ପାଇବା ବହୁତ କଷ୍ଟ ହେଇଯିବ। ଯୋଉ କଥା ରହିଛି ଅନ୍ୟାନ୍ୟ ଗ୍ରନ୍ଥରେ ପାଇବା ବହୁତ କଷ୍ଟ ହେଇଯିବ। କାରଣ ଇଏ ହଉଛନ୍ତି ସାରା ଅତି ସାର ଜିନିଷ। କାରଣ କେତେବେଳେ ଦିଆହେଇଛି, ଯୁଦ୍ଧ କ୍ଷେତ୍ରରେ ଦିଆହେଇଛି। ଆଉ ଏକବାର ଜଣେ ମୁମୂର୍ଷୁ ଅବସ୍ଥା ମୃତ୍ୟୁ ସନ୍ନିକଟରେ ଏ ଗୀତା ଜ୍ଞାନ ଚାଲିଛି, ୟା ପରେ ସେ କର୍ତ୍ତବ୍ୟ କର୍ମରେ ସ୍ଥିତ ହେଇଯିବେ। ଅନେକ କହନ୍ତି କଣ ନା, ଏ ଭଗବାନ ଏ ଗୀତା ଜ୍ଞାନ ଦେଇଛନ୍ତି କଣ ନା, ଗୀତା ଜ୍ଞାନ ଦେବା ଫଳରେ ତା ଭିତରେ ହିଂସ୍ରତା ବା ଜାଗ୍ରତ ହେଲା ଅର୍ଜୁନଙ୍କ ଭିତରେ, ସେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲେ। ଏ ଯୁଦ୍ଧ କରିବା ପାଇଁ ପ୍ରୋତ୍ସାହିତ କରିବା ବା ଉତ୍ସାହିତ କରିବା, ଇଏ ହଉଛି ଭଗବାନଙ୍କ ଥିଲା ଉଦ୍ଦେଶ୍ୟ ଗୀତା ଜ୍ଞାନ। ଗୀତା ଜ୍ଞାନ ସେଇଥିପାଇଁ ଗୀତା ଜ୍ଞାନ ଶାନ୍ତି ମୈତ୍ରୀ ଇଏ ହଉଛି ସ୍ଥାପନ କରିବା ପାଇଁ ଇଏ ଗୀତା ଜ୍ଞାନ, ଯେ କଣ କଲେ ବ୍ୟକ୍ତି ତାର ଏଇ ଜନ୍ମ ମୃତ୍ୟୁ ଚକ୍ରରୁ ସେ ଉଦ୍ଧାର ପାଇବ, ଇଏ ହଉଛନ୍ତି ଗୀତା ଜ୍ଞାନ ପ୍ରଥମେ। ସେଇଥିପାଇଁ ପ୍ରଥମ ଅଧ୍ୟାୟରୁ ଗୀତାର ବିଭିନ୍ନ ପ୍ରକାର ବର୍ଣ୍ଣନା କରାଯାଇଛି। ପ୍ରଥମ ଧୀରେ 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 ଯଦି ଆମେ ଏଇ ଗୀତାକୁ ଅଧ୍ୟୟନ କରିବୁ, କାହିଁକିନା ବିଶେଷ କରି ଏଇ ମେରାଥନ ମାସଟା, ଏଇ ମାସରେ ଯଦି ଆମେ ଚେଷ୍ଟା କରିବୁ ଯେ ହଁ ମୁଁ ଏଇ ଆଉ କିଛି ଦିନ ରହିଛି, ଯେତେଟା ସମ୍ଭବ ମୁଁ ଗୀତାଟାକୁ କମସେ କମ ଟିକେ ଅଧ୍ୟୟନ କରିବା ପାଇଁ ଚେଷ୍ଟା କରିବୁ, ଆମେ କରିପାରିବୁ। କାହିଁକିନା ଆସନ୍ତା ଏଇ କାଲି ଗୀତାର ଜନ୍ମଦିନ 21 ନା କାଲି, ତ ଏଠି ଗୀତାର ଜନ୍ମଦିନ ଏକାଦଶୀ ତିଥିରେ ଗୀତା ଆବିର୍ଭୂତ ହେଇଥିଲେ, ତେଣୁ ସେଥିପାଇଁ ଗୀତାକୁ ଆମେ ଏଇ ଅଧ୍ୟୟନ କରିପାରିବୁ। କାରଣ କେତେବେଳେ କେତେବେଳେ ସାଧାରଣତଃ ଆମେ ଗୀତା ପଢ଼ୁ, କେତେବେଳେ ଆମେ ଶ୍ଲୋକ କିଛି ମୁଖସ୍ଥ କରିବା ପାଇଁ ପଡ଼ୁ, ଯେ ଗୀତାରେ କିଛି ଶ୍ଲୋକ କମସେ କମ ମୁହଁରେ ରହିବା ଦରକାର। କିନ୍ତୁ ପକ୍ଷୀ ବଳି ରହିକି ଲାଭ କଣ ହବ? ପକ୍ଷୀ ବଳି ରହିକି ବି ଲାଭ ଅଛି, ଯେ କେବଳ ପକ୍ଷୀ ବଳି ମୁଖସ୍ଥ କଲେ ବି ଲାଭ ଅଛି। ତାର ଉଦାହରଣ ଦଉଛନ୍ତି ଗୀତାର ପ୍ରଥମ ଅଧ୍ୟାୟରେ ମହାତ୍ମା, ଯେ କେମିତି ଯେ ଶୁଆ ପକ୍ଷୀ ମୁହଁରୁ ଗୀତା ଶ୍ରବଣ କରି ଜଣେ ତାର ବେଶ୍ୟା ଭଳି ଜୀବନଯାପନ, ଏତେ କଳୁଷମୟ ଜୀବନଯାପନରୁ ସେ କେମିତି ଉଦ୍ଧାର ପ୍ରାପ୍ତ ହେଇଛି, ଏବଂ ସେ ଖାଲି ନୁହଁ ସିଏ ପୁଣି ଅନ୍ୟକୁ ଆଶୀର୍ବାଦ କରିଦେଇଛି, ତାର ଯୋଉ ପାପମୟ ଶରୀର ସେ କେମିତି ପାପମୟ ଶରୀର ପରିତ୍ୟାଗ କରି ବ୍ରାହ୍ମଣ କୂଳରେ, ଶୁଦ୍ଧ ବ୍ରାହ୍ମଣ କୂଳରେ ଜନ୍ମ ଲାଭ କରିଛି, ଏବଂ ତାର ପୂର୍ବାର୍ଜିତ ସବୁ କର୍ମ କେମିତି ତାର ଖଣ୍ଡ ନେଇଯାଇଛି, ଏ ସମ୍ବନ୍ଧରେ ଆଲୋଚନା କରାଯାଇଛି ପ୍ରଥମ ଅଧ୍ୟାୟ ମହାତ୍ମା ସମ୍ବନ୍ଧରେ। ତେଣୁ 15 ମିନିଟ ବେଶୀ ନାହିଁ, ହଁ ଠିକ 9ଟା ବସିଯିବ ତ, ଠିକ ଅଛି। ତ ଏଠି ଏ ଗୀତା ମହାତ୍ମାରେ ଏଇ ପ୍ରକାର ବର୍ଣ୍ଣନା କରାଯାଉଛି, ଯେତେବେଳେ ଏ ଗୀତା ମହାତ୍ମା କିଏ କାହାକୁ କହିଛନ୍ତି, ଅନେକ ସମୟରେ ଆମର ଗୋଟେ ଭୁଲ ଧାରଣା ଥାଏ ଯେ ବ୍ୟାସଦେବ ତ ଆମରି ଭଳି ଜଣେ ସାଧାରଣ ଲୋକ ଥିଲେ, ଏତେ କିଛି ଶକ୍ତିଧାରୀ ଥିଲେ, ତ ସିଏ ଏଇ ଗୀତା ଲେଖି ଦେଇଛନ୍ତି ବା ସିଏ ଏଇ ବେଦ ଭାଗବତ ଏସବୁ ଲେଖିଛନ୍ତି, କିନ୍ତୁ ସିଏ ଲେଖିନା, ସେମାନେ ହେଉଛନ୍ତି ତତ୍ତ୍ୱଦ୍ରଷ୍ଟା, ଭଗବାନ କଣ କହିଛନ୍ତି ସେଇଟାକୁ କେବଳ ଲେଖିଛନ୍ତି, ସିଏ ଅନ୍ୟ କିଛି ଲେଖିନାହାନ୍ତି। ବ୍ୟାସଦେବ କହିଛନ୍ତି ନା ଯେ ମୁଁ ଏଇଆ ମୋର ଏଇଆ ଭାବଧାରା ଆସୁଛି, କହିଛନ୍ତି ବରଂ ଭାଗବତ ଲେଖା ହେଇଛି ସୁଖ ଉପାଚ, ବୁଝିପାରୁଥିବେ ନା? ତ ଏଇଠି କେତେବେଳେ କେତେବେଳେ ସନ୍ଦେହ ଆସିଯାଏ ଆମ ଭିତରେ, ସେ ପରୀକ୍ଷିତ ମହାରାଜଙ୍କ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସେ ଯୋଉଟାକି ଆମେ ସୁତ ଗୋସ୍ୱାମୀ ଶ୍ରବଣ କରୁଛୁ, କିନ୍ତୁ ଏଠି ପୁଣି ଭାଗବତ, ସେଇ ଭାଗବତ ଯଦି ଭଗବାନ ପରୀକ୍ଷିତ ମହାରାଜ ଯଦି କହିଥିଲେ, ସେଠି ପୁଣି ଶୁକ କୋଉ ପାଇଲେ, ମୈତ୍ର କୋଉ ପାଇଥିଲେ, ବିଦୁର କୋଉ ପାଇଥିଲେ, ଏ ମାନଙ୍କର ସନ୍ଦେହ ଥାଏ। ହଁ, କିନ୍ତୁ ଏଇଟା ସନ୍ଦେହଜନକ କଥା ନୁହଁ, କାହିଁକି ନା ବ୍ୟାସରେ ଥିବା ଚତୁର୍ଦ୍ଦଶା ସାଧାରଣ ଦଶଟା ନୁହଁ, ସେ ଭବିଷ୍ୟତରେ କଣ ହବ କଣ ନାହିଁ ତା ପୂର୍ବରୁ ଲେଖା ସରିଛି, ଲିପିବଦ୍ଧ ସେବ ଲେଖା ସରିଯାଇଛି, ଆଗରୁ କାମ ଶେଷ। ତେଣୁ ଏଇ ଯୋଉ କଥା ଆମେ ଆଜି ଶୁଣିବୁ, ଏଇଟା ହଉଛି ପଦ୍ମ ପୁରାଣ କଥା। ହଁ, ଯେ ଏଇ ଗୀତାର ମାହାତ୍ମ୍ୟ ସମ୍ବନ୍ଧରେ ଯୋଉ ବର୍ଣ୍ଣନା ହେଇଛି, ଏଠି ଶିବଜୀ ପାର୍ବତୀଙ୍କୁ କହୁଛନ୍ତି କୋଉ କଥା, ଶିବଜୀ କହୁଛନ୍ତି ଯେ ମୁଁ ମୋର ଇଷ୍ଟ ବା ମୋର ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କ ନାରାୟଣଙ୍କଠୁ ଯୋଉ କଥା ଶ୍ରବଣ କରିଛି ସେଇ କଥା ତମ ପାଖରେ ବ୍ୟାଖ୍ୟା କରୁଛି। ନାରାୟଣ ଏ ଲକ୍ଷ୍ମୀ ନାରାୟଣଙ୍କ ଭିତରେ କଥାବାର୍ତ୍ତା ଚାଲିଛି, କାହିଁକିନା ଦିନେ ଏମିତି ଗୀତାର ମହାତ୍ମ୍ୟ ଆସିଯାଉଛି। ଗୀତାର ମହାତ୍ମ୍ୟ କାହିଁକି ଆସିଲା, ଯେ ଗୀତା ତ ସମସ୍ତେ ପଢୁଥିଲେ, ଏ ମହାତ୍ମ୍ୟ ବା ବ୍ୟାଖ୍ୟା ଇଏ କାହିଁକି ଆସିଲା, ଏ ସମ୍ବନ୍ଧରେ କହୁଛନ୍ତି କଣ ନା, ଦିନେ ଆମର ଶିବଜୀ ଏ ନାରାୟଣ ସେ କଣ କରିଥିଲେ ନା, ମୋର ନାମକ ଜଣେ ଅସୁର ଏ ବହୁତ ଶକ୍ତିଶାଳୀ ଆସିଲା, ବହୁତ ଶକ୍ତିଶାଳୀ ଆସିଲା, ଏତେ ଶକ୍ତିଶାଳୀ ଥିଲା, ଏତେ ଉପଦ୍ରବ କଲା, ଶେଷରେ ଭଗବାନ ତାକୁ କରିଥିଲେ, ସେ ବିସ୍ତାର ବର୍ଣ୍ଣନା କହୁନି। ହଁ, ତ ତାକୁ ବଧ କଲା ପରେ ତାପରେ ଭଗବାନ ଯେମିତି ପ୍ରତିଦିନ ଆସେ, ଭଗବାନଙ୍କର ତ କିଛି କାମ ନାହିଁ, ଲକ୍ଷ୍ମୀ ନାରାୟଣଙ୍କର କାମ କଣ, କେବଳ ଶରୀରହନ ଲକ୍ଷ୍ମୀ ଦେବୀ ପାଦ ସେବା କରୁଛନ୍ତି। ତ ସେଦିନ ଲକ୍ଷ୍ମୀ ଦେବୀ ଭଗବାନଙ୍କ ମୁଖକୁ ଅନେଇ ଦେଖୁଛନ୍ତି କଣ ନା, ଭଗବାନ ସବୁବେଳେ ଗୋଟେ ବିସ୍ମୟାନ୍ୱିତ ଭାବ, ଯେମିତି ଅନେକ କିଛି ଗୋଟେ ଆଶ୍ଚର୍ଯ୍ୟ ଜିନିଷ କିଛି ଗୋଟେ ଦେଖୁଛନ୍ତି ବା କିଛି ଗୋଟେ ମନ ଭିତରେ ଚିନ୍ତା କରୁଛନ୍ତି। ତ ସେଠି ଲକ୍ଷ୍ମୀ ଦେବୀ ପଚାରୁଛନ୍ତି, ହେ ପ୍ରାଣନାଥ, ଯେ ଆପଣ କଣ ଚିନ୍ତା କରୁଛନ୍ତି, ଏତେ କଣ ଭାବୁଛନ୍ତି, ସେଟା ମୋତେ କୁହନ୍ତୁ। ତ ଭଗବାନ କହୁଛନ୍ତି, ଦେଖନ୍ତୁ ଯେ ମୋର ବିଭୂତି ଶକ୍ତି ସମ୍ବନ୍ଧରେ ମୁଁ ଚିନ୍ତା କରି ଦେଖୁଛି, ଯେ ମୋର ଯେଉଁ ବିସ୍ତାରିତ ଶକ୍ତି ତାର କାର୍ଯ୍ୟାବଳୀ ସେଗୁଡ଼ା ମୁଁ କେବଳ ଦର୍ଶନ କରୁଛି, ମତେ ସେ କି ପ୍ରକାର କାର୍ଯ୍ୟାବଳୀ ଆପଣ ମତେ ଖୋଲାଖୋଲି କଥା କୁହନ୍ତୁ। ନା ତମେ ଯଦି ଜାଣିବା ପାଇଁ ଚାହଁ, ତାହେଲେ କାମ କର, ଏ ଗୀତାରେ ମୋର ଯୋଉ ବିଭୂତି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ବିଭୂତି ଯୋଉ, ହଁ, ତ ଏଇ ବିଭୂତି ସମ୍ବନ୍ଧରେ ଯୋଉ ଯାହା ସବୁ ବର୍ଣ୍ଣନା କରାଯାଇଛି ଏଗୁଡା ଟିକେ ଯଦି ଦେଖିନେବ ତାହେଲେ ଜାଣିପାରିବ। ଆପଣ ଯୋଉ ବିଭୂତି ସମ୍ବନ୍ଧରେ ଚିନ୍ତା କରୁଛନ୍ତି, ଗୀତା କିଏ କହିଛନ୍ତି ନା ଆପଣ କହିଛନ୍ତି, ତ ଆପଣ କହିଥିବା ଜିନିଷ ପ୍ରତି ବା ଯୋଉଟା କହିଛନ୍ତି ସେଇ କଥାକୁ ପୁଣି ଭାବିକି ଏତେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ, ତେଣୁ ଆପଣ ଆହୁରି କିଛି କଥା ଚିନ୍ତା କରୁଛନ୍ତି। ହଁ, ସେଠି କହୁଛନ୍ତି ଦେଖନ୍ତୁ, ଏ ମୋର ଯେଉଁ ବହିରଙ୍ଗା ଶକ୍ତି ଏବଂ ଅନ୍ତରଙ୍ଗା ଶକ୍ତି ଏହାର କାର୍ଯ୍ୟାବଳୀ, ତ ସେତେବେଳେ ଲକ୍ଷ୍ମୀ ଦେବୀ କହୁଛନ୍ତି ଦେଖନ୍ତୁ, ମତେ ଏତେ ଆଉ ଘୁରେଇ ଫେରେ କୁହନ୍ତୁ ନା, ସିଧାସଳଖ ମତେ କୁହନ୍ତୁ ଯେ ଏଇଟା ମୁଁ କେମିତି ଜାଣିବି ବା ମତେ ମତେ ବୟାନ କରନ୍ତୁ, ନା ଗୀତା ପଢ଼ ନା ଗୀତା ପଢିବା ପାଇଁ ସମୟ କେତେ, ଆଚ୍ଛା ଗୀତା ପଢିଲେ ଲାଭ କଣ ମତେ କୁହନ୍ତୁ। ତ ସେଇଠି ଭଗବାନ ଲକ୍ଷ୍ମୀ ଦେବଙ୍କୁ ଜଣାଉଛନ୍ତି ଗୋଟେ ଗୋଟେ ଗୀତାର ମାହାତ୍ମ୍ୟ, ଦେଖ ଏଇ ମୋର ବିଭୂତି ଶକ୍ତି ବା ମୋର ଏଇ ଯେ ଆଶ୍ଚର୍ଯ୍ୟଜନକ ଶକ୍ତିର କ୍ରିୟଦଂଶ ମୁଁ ବର୍ଣ୍ଣନା କରୁଛି, ଯେ ଆମର ସୁସରମା ନାମକ ବ୍ରାହ୍ମଣ ସିଏ କଣ କରିଛି ନା, ଏମିତି ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଛି, କିନ୍ତୁ ବ୍ରାହ୍ମଣ ଚିତ କର୍ମ ନାହିଁ, ତା ବ୍ରହ୍ମ ବନ୍ଧୁ କର୍ମ, ବୀଜ ବନ୍ଧୁ ମାନେ କଣ ଉଲ୍ଟା କର୍ମ, ବ୍ରାହ୍ମଣ ନୁହଁ, ବ୍ରାହ୍ମଣ କୁଳରେ ଜନ୍ମ କିନ୍ତୁ ବନ୍ଧୁ ବୀଜ ବନ୍ଧୁ ମାନେ ମାନେ ଶୂଦ୍ରର କାର୍ଯ୍ୟ ତାର ସେ କରୁଛି, ବ୍ରହ୍ମଚିତ କର୍ମ ନୁହଁ। ତେଣୁ ଏଇ ବେକାରେ ସେ ତା ଦିନ ଅତିବାହିତ ହଉଥିଲା, पूजा सेवा भल मंदिर तार एतरा मन नाही केवल जगत रु जहा किछि आणे जंगल विशेष करी दस प्रवृत्ति एतरा नथिला जहा किछि तार भोग्य जिनिस सब जंगल जीव संग्रह करिवो एवं सेटा बिकिवो बिक्री करी जहा सेतरे से परिवार प्रतिपोषण इत्यादि इत्यादि जहा सब करिवो तो एमती दीर्घ दिन गला परे तार बिजनेस होती पत्र बिजनेस थी शाग्य पत्र पत्र ये सब को नहीं चलु तो दिने हठात बर्षा राति से कड़े जापारिनी गोटे मुनि आश्रम को पशि जा तो मुनि आश्रम एत गा गच सजा गच ना ये जमी जंगल को जाता विभिन्न गचुला तो ये तो सब गच ना आ बाहर को जी भी पाखे संभव होनी तेरे चिंता करता है कि आज दिन के चलो यहाँ कर चिंता कर बुलू 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 देख ला कौन ना मुनि गोटे शुआ अच्छे पंजरी भितर कहला यहाँ ना तो किसी हो आज हाँ प्रकृति सब अच्छे ना सिया तेरह से नाला चल तो से शुआ धरिकी ए मुनि ना शुआ धरनी तो ये मुनि आश्रम ए पत्र तोड़ा समय रे कौन ये सर्प दमशन का मृत्यु सर्प कमी सुधर स्वटा था अलग कह तो सर्प कमी मृत्यु ये मृत्यु है जेहेतु दीर्घ जीवन तार कौन से पुण्यकर्म ना जहा फल कौन ये ना विभिन्न नर्क परिस्थिति सृष्टि नर्कमय जीवन हम तेणु तार शेष शेष कौन जेहेतु मनुष्य शेष पाई सरासर नर्क नुह किसी निम्न जनि रही तेना परवर्त जीवन गोटे वृष शरीर आस साधारण वृष नुह गोटे छोटा लग घरे हाँ पाद ना नंगड़ा लग लोक तर से वृष जन्म ग्रहण कर तार जावतीय कर्म सब यही सन्दर्भ पड़े बस बहिवा पाखु आरंभ करेने जीवा सब किसी करसवास दिन ये लोक सीटा भी धनी लोक नुह तार जावतीय कर्म से सब सबुदिन भारी 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 वस्तु बही 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 ये बहुत निजे बहुत हताशी हो जाए तो दिने एमती कौन ना प्रचंड जिनस रुटीन करेषर ही बस खाली सेमती नुह आहरी शीघ्र शीघ्र जावापी बाटे शीघ्र चल शीघ्र चल शीघ्र चल तो यही अवस्था कौन ना आसुआ आसुआ गोटे बजार बजार पर झुंटी पड़ी शुण झुंटी पड़ी जमीती से मूर्छाई पड़ी जाती मूर्छाई पड़ जाती घर का मूर्छाई पड़ जाती मैंने समस्त नाई आसते गरीब दर्शन ना से समस्त आसिक किए पा छुटी दौते किए आउसी दौते समस्ते जी जार पुण्यकर्म दबार लगे देख जो जो ब्राह्मण जो जाऊला पूजा ब्राह्मण क्या अच्छा अच्छा ये घर एम अवस्था हाय हाय भगवान मो जीवन में जहाँ किसी धर्म संचय कर दिखे आगे उधार कर दिखु क्या छोट बड़े छोट बड़े करा मतलब उधार कर दिखा आप प्रकार समस्त दबार लगे तो सही रास्ता दी गोटे बेसिया जाऊला सी देख ला लोक मैंने रुंड ही जाते कि समस्त नहीं जाते ना कौन गला कौन गला ये भी चलीगला ये देख ला बेल समस्त जी जा सब पुण्य दौरान दया भाव समस्त भाव देना क्या हृष्ट पुरुष चेहरा सुंदर से मैंने समस्त दया भाव आसती ये भी कहला कौन अच्छा भगवान मो जीवन में मुझे जहाँ पुण्य संचय कर सन्द को दिया जा उधार कर तो किसी समय पर मृत्यु हो जाए मृत्यु हालापर तक जमाल प्रेरण होती चित्रगुप्त देखुं जमाराज कहते हैं अच्छा यार पुण्य पाप कर्म सम्बन्धी बयान करते ये देख ला बेल कौन है पुण्य कौट आसो किसी पुण्य नाई सब कुछ देखिए ये पूर्व जन्म या सब देखिए कर्मटा सब खराब कर्म तापर शेष चित्रगुप्त देखा ना यार कौन से पाप कर्म ना कहीं जो बेसिया पुण्य कर्म सब संचय तो यही जाते अच्छा ଇଏ ସବୁ ଶୁଣୁ ବାପା ମନରେ ବିଚାର ଆମେ ସବୁ ଶୁଣୁ ସେଥିରେ ଜମାଳକୁ ଯିବୁ ଜମାଳେ ତ ନିଶ୍ଚୟ ଯିବା ପାଇଁ ପଡିବ ଜାଣିନୁ ଯଦି କେହି ପୁଣ୍ୟ ମାନିଥିବେ ହରିନାମ କରିକି ଯଦି ଭଜନ କରିଯିବେ ତ ସେଇଠି ତାର ସାମ୍ନାରେ ଯେମିତି ଅଜାମିଳ ଶୁଣୁଥିଲା ନା ଅଜାମିଳ ଭୟ କଲା କାହିଁକି ଯେ ନାରାୟଣ ଡାକିଲା କାହିଁକି ଯମରାଜ ଏବଂ ବିଷ୍ଣୁଦୂତ ଶେଷ ସମୟରେ ଆସିଯାଇଛି ଅଜାମିଳକୁ ନେବା ପାଇଁକି ଯମଦୂତ ମାନେ ଫାସ ପକେଇଛନ୍ତି ଟଣା ଉଟରା ଚାଲିଛି ଏଇ ସମୟରେ ନାରାୟଣ ନାରାୟଣ ଡାକି ଦେଇଛି ପୁଅଟା କୁଆଡେ ଗଲା ଏଇ ଧରଦୂତ ମତେ ବାନ୍ଧି ନେଉଛି ହଁ ସେଇ ପ୍ରକାର ବିଷ୍ଣୁଦୂତ ମାନେ ଆସିଯାଇଛନ୍ତି ଅଜାମିଳ ଦେଖୁଛି ଆରେ ଇଏ ଆସୁଛନ୍ତି ଏମାନଙ୍କୁ ଦେଖିବନି ଏତେ ଭୟ ଆସୁଛି ସଙ୍ଗେ ସଙ୍ଗେ ମାନେ ସବୁକିଛି ବିକାର ହେଇଯାଉଛି ଶରୀରରୁ କାରଣ ଯମଦୂତ ମାନଙ୍କର ଚେହେରା ଏଇ ସାଧାରଣ ଚେହେରା ନୁହଁ ହଁ ତାପରେ ଏଣେ ଦେଖିଲା ବେଳକୁ ନାଇଁ ପ୍ରଥମ ପଢା ଦୂର ନେବାରେ ଏମାନେ ଏ ଦୁଇ ଜଣ କେବଳ ବହୁତ ବହୁତ ଉନ୍ନତି ଜଗେଇଛି ଏମାନଙ୍କ ଭିତରେ ଅନେକ ସମୟ ବାକ୍ୟଣ୍ଡା ଚାଲିଛି ବାକ୍ୟ ଯୁଦ୍ଧ ହଁ ଏଇସବୁ ହେଲା ପ୍ରଜାମଣ ଦେଖନ୍ତି ତାପରେ ଅଜାମଣ ସ୍ଥିର କରିଛନ୍ତି ଆରେ ବାବା ଆଉ ସେ କାମ କରିବେ ସିଧା ଚାଲିଲା ହରିଦ୍ୱାର ହଁ ତ ଏମିତି ଇଏ କଣ ହେଇଥିଲା ଇଏ ସବୁ ଶୁଣ ଇଏ ଶୁଣିଲା ପରେ ତାପରେ କିଛି ସମୟ ପରେ ଯମଦୂତ କହିଲେ କଣ ଦେଖ ତମର ସମସ୍ତ ପାପ କର୍ମ ସବୁ ଖଣ୍ଡନ ହେଇଯାଇଛି ତମେ ବର୍ତ୍ତମାନ ଗୋଟେ ଶୁଦ୍ଧ ବ୍ରାହ୍ମଣ କୁଳରେ ଜନ୍ମ ଗ୍ରହଣ କରିବରୁ କିଏ ଉଦ୍ଧାର କଲେ ଏସବୁ ଶୁଣିଛି ଏଇ ପ୍ରକାର ବେଶିଆ ଏଇ ଗାଁରେ ନାନା ପ୍ରକାର କଥା ସବୁ ଶୁଣିଛି ତାପରେ ବ୍ରାହ୍ମଣ କୁଳରେ ପରବର୍ତ୍ତୀ ତାର ଜୀବନ ଜନ୍ମ ହେଇଛି ସେ ଜନ୍ମ ଲାଭ କରିସାରିଲା ପରେ ତାର ମନେ ମନେ ସେ ଜାତସ୍ମ ଥିଲା ଜାତସ୍ମ ହଁ ଯେ ପୂର୍ବ ଜୀବନରେ କଣ କଣ କରିଥିଲେ ପୂର୍ବ ଜୀବନରେ କଣ କଣ କରିଥିଲେ ଇ ସ୍ମରଣ କରି ଚାଲିଛି ତାପରେ ଖୋଜି ବୁଲିଛି କିଏ ସେଇ ବେଶିଆ ବେଶିଆ ହେଇକି ସେ କେମିତି ତା କଣ ପୁଣ୍ୟବଳ ଅଛି ସେ ପୁଣ୍ୟବଳ ମୁଁ ଏଇ ପ୍ରକାର ଦୀର୍ଘ ଜୀବନ ଧରି ପାପମୟ ସହିତ ମଣିଷ ଜୀବନରେ କରି ଶେଷରେ ପଶୁ ଜୀବନରେ ଇ ସବୁ ଜୀବନ ମୋର ଖଣ୍ଡନ ହେଇଗଲା ତେଣୁ ସେ ଖୋଜି ଦିନେ ସେ ବେଶିଆ ପାଖରେ ପହଞ୍ଚିଲା ବେଶିଆ ପାଖରେ ପହଞ୍ଚିକି ତାଙ୍କ ପାଖରେ ପ୍ରଣାମ ଅନୁବୋଧ କରି ସେ ଜଣାଉଛନ୍ତି ଯେ ମା ଆପଣ ଇଏ ତ ସାଧାରଣ ଗୋଟେ ଲୋକ ଆସିଲେ ବେଶିଆ ଚିନ୍ତା କରୁଛି କଣ ଇଏ ମୋ ପାଖକୁ ଆସିକି ବେଶିଆ ବାବୁ କଣ ପାଇଁ ଯାଆନ୍ତି ତେଣୁ ଇଏ ଯେ କହିଲେ ନା ନା ମୁଁ ସେ ଇଏ ପାଇଁ ଆସିନି ମୁଁ ଆପଣଙ୍କ ଗୋଟେ କିଛି କଥା ପଚାରିବା ପାଇଁ ଆସିଛି ଇଏ ଆସନ୍ତି ହେଲା ବସିଲେ କଥା ଉପଦାନ ହେଉଛନ୍ତି ସେଠି ସେ ପଚାରୁଛନ୍ତି ଆଚ୍ଛା ଆପଣଙ୍କ ଜୀବନରେ କଣ ସବୁ ପୁଣ୍ୟ ସଞ୍ଚୟ କରିଛନ୍ତି ଏସବୁ କଥା କହିବା ମାନେ କଣ ସିଏ ତାଙ୍କର ପୂର୍ବ ଘଟଣା ସବୁ ସ୍ମୃତି ବାଣୀ ହେଉଛନ୍ତି ଦେଖନ୍ତୁ ମୁଁ ଏମିତି ବଳଦ ଶରୀର ହେଇକି ଏଇ ପ୍ରକାର ବହିବା ସମୟରେ ଏଇ ଯେଉଁ ଛକ ବଜାର ରାସ୍ତାରେ ମୁଁ ଏମିତି ଝୁଣ୍ଟି ପଡ଼ିଥିଲି ଆପଣ ସେଇ ରାସ୍ତାରେ ଯାଉଥିଲେ ସମସ୍ତେ ରଣ୍ଡ ହେଇଛନ୍ତି ସମସ୍ତେ ଜିଲ୍ଲାର ପୁଣ୍ୟ ଦେଉଛନ୍ତି ଆପଣ ବି ଆପଣଙ୍କର ବିଶ୍ୱାସ ମନେ ପଡ଼ିଲେ ଆଚ୍ଛା 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 ହଁ ହଁ ସେଇଭଳି ଏଇ ଯେ ପୁଣ୍ୟବଳ ସେଇ ପୁଣ୍ୟବଳରେ ମୁଁ ଆଜି କଣ ହେଇଛି ନା ମୋର ସବୁ ଜୀବନ ଯେତେ ପାପ ମୟସରେ ଯେତେ ନର୍କ ହଉ ମୋର ସବୁଥିରେ ମୁଁ ମୁକ୍ତ ହେଇଗଲି କଣ ସେ ପୁଣ୍ୟବଳ କଣ ଆପଣ ଏତେ ପୁଣ୍ୟ ସଞ୍ଚୟ କରିଛନ୍ତି ସେଇଟା ମୋତେ କୁହନ୍ତୁ ସେଇଠି ବେଶିଆ ସେ ଚିନ୍ତା କରୁଛି ମୁଁ ପୁଣ୍ୟ କଣ ସଞ୍ଚୟ କଲି ସିଏ ତାର ଜୀବନକୁ ଦେଖି ଲକ୍ଷ୍ୟ କରି ଚାଲିଛି ତାପରେ ଦେଖିଲା ବେଳକୁ ଯେ ଆଚ୍ଛା 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 ମୁଁ ଗୋଟିଏ ମୋର ପୁଣ୍ୟବଳ ହେଇଛି କଣ ନା ପ୍ରଥମରୁ ମୁଁ କଣ କରିଥିଲି ନା ମୁଁ ଏମିତି ବେଶିଆ ଜୀବନଯାପନ କରୁଥିଲି ତ ଦିନେ ଗୋଟେ ଶୁଆ ଗୋଟେ ଦୋକାନରୁ ଗୋଟେ ଶୁଆ କିଣିଥିଲି ତେଣୁ ସେ ଶୁଆ ସିଏ ଯେ କଣ କହୁଥାଏ ତାହା ଏତେ ମୁଁ ସଠିକ୍ ଜାଣିନି କି ସେ କିଛି ଶ୍ଳୋକ ଆବୃତ୍ତି କରୁଥାଏ ତେଣୁ ସେଇଟା ଥିଲା ମୋ ଜୀବନର ଏ ପୁଣ୍ୟବଳ ଆଚ୍ଛା ସେ ଶୁଆ ବର୍ତ୍ତମାନ କୋଉଠି ମୋ ଘରେ ବା ମୁଁ ରଖିଛି ତାକୁ ମୁଁ ସହକାରେ ରଖିଛି ଏଇ ପ୍ରକାର ଶୁଆ ପାଖକୁ ଗଲେ ଶୁଆ ପାଖକୁ ଯେତେବେଳେ ଗଲେ ତ ଶୁଆ କହିଲେ ପଚାରୁଛନ୍ତି ହଁ ଆମର ଏଇଟା ସେତେ ସନ୍ଦେହ ଆସିବ ହଁ ଶୁଆ ପୁଣି କଥା କହୁଛି ଶୁଆ ତା ପୂର୍ବ ଯୋଉଟା କଥା ଜାଣୁଛି ନା କିନ୍ତୁ ଇଏ ଭଗବତ କୃପା ବା ଆଶୀର୍ବାଦର ଫଳ ହେଉଛି ସେୟା ହଁ ମହାପ୍ରଭୁଙ୍କ ଏଇ 500 ବର୍ଷ ଆଗରୁ ପଶୁପକ୍ଷୀମାନେ ତାଙ୍କର ହିଂସ୍ରତା ହରଉଛନ୍ତି ଏବଂ ଏକତ୍ର ବସି ସେମାନେ ଏଇ ବିଭିନ୍ନ କଥା ଆଲୋଚନା କରୁଛନ୍ତି ହଁ ତେଣୁ ଇଏ ବି ଶୁଆକୁ ଶୁଆ ପାଖକୁ ଗଲେ ଏବଂ ଶୁଆକୁ ଯାଇ ପଚାରୁଛନ୍ତି ଯେ ଶୁଆ ତମେ କୁହ ଯେ ତମର ଜୀବନରେ ତମେ ଏଇ ଯୋଉ ଶ୍ଳୋକଟା ଆବୃତ୍ତି କରୁଛ କଣ କଣ ସକାଳ ଉଠି କଣ ଶ୍ଳୋକ ସବୁ ପଢ କଣ ଆବୃତ୍ତି କର ଯାହାକୁ ଶୁଣିକି ବେଶିଆ ତାଭିତରେ ଏତେ ପୁଣ୍ୟ ସଞ୍ଚୟ ହେଇଛି ଯେ କି ମୋତେ ସେଇ ପୁଣ୍ୟ ଦବା ଫଳରେ ମୁଁ ଏମିତି ପାପ ବିଷୟରୁ ଉଦ୍ଧାର ହେଇଛି। ତ ଶୁଆ ତାର ଜୀବନ ବୃତ୍ତାନ୍ତ କହୁଛି ଯେ ମୁଁ ଏମିତି ପୂର୍ବ ଜୀବନରେ ଗୋଟେ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିଥିଲି। ତ ଏମିତି ବ୍ରାହ୍ମଣ କୂଳରେ ଯେହେତୁ ଉଚ୍ଚ ବଂଶ ଉଚ୍ଚ କୂଳରେ ଜନ୍ମ, ତେଣୁ ମୁଁ ମୋର ଗର୍ଭୋନ୍ନତ ମୋର ବେଶୀ ଥିଲା ଯେ ମୁଁ ଅନ୍ୟାନ୍ୟ ବ୍ରାହ୍ମଣ ମାନଙ୍କୁ ବା ଅନ୍ୟାନ୍ୟ ଲୋକମାନଙ୍କୁ ମନ୍ଦିରରେ ଯେଉଁମାନେ ଆସୁଥିଲେ ସେମାନଙ୍କ ପ୍ରତି ମୋର ବ୍ୟବହାର ଠିକ ନଥିଲା, ଯାହାଫଳରେ ପରବର୍ତ୍ତୀ ଜୀବନରେ ମୋତେ କ'ଣ ନାଇଁ ଶୁଆ ଶରଣ ମିଳିଲା। ତ ଏଇମିତି ଏମିତି ଶରଣ ମିଳିଛି, ମୁଁ ଛୋଟ ଓଡ଼ି ଶିଖିନି, ଏହି ଅବସ୍ଥାରେ ମୋତେ ମିଳିଲା କହୁଛି ରାଜସ୍ଥାନ ଆଦି ମରୁଭୂମି ଅଞ୍ଚଳରେ ଏଇ ଗୋଟେ ଗଛରେ ମୋ ମା ବାପା ମୋତେ ଜନ୍ମ ଦେଇଛନ୍ତି। ଏବଂ ଧୀରେ ଧୀରେ ଯେତେବେଳେ ଏ ଖରା ରୋଦ ଯେତେବେଳେ ବଢି ବଢି ଚାଲିଛି, ଖରାର ତାପ ଯେତେବେଳେ ବଢି ବଢି ଚାଲିଛି, ସେତେବେଳେ ମୋ ମା ଏବଂ ବାପା ମୋତେ କ'ଣ କରନ୍ତି ଛାଡ଼ି ଦେଇ ପଳି ଆସିଛନ୍ତି, ଯାହାଫଳରେ ମୁଁ ଖଣ୍ଡି ଉଳା ଦଉଛି, ତତଲା ବାଲିରେ ପଡ଼ି ଛୋଟ ପଡ଼ ଢାକୁଛି। ତ ଏଇ ଅବସ୍ଥାରେ କିଛି ମନେ ରୁଷି ସେ ରାସ୍ତା ଦେଇ ଯାଉଥିଲେ, ସେମାନେ କ'ଣ କରିଛନ୍ତି ନା ମୋର ଏଇ ଜୀବନ ପ୍ରାୟ ଜୀବନ ଯାଉଛି ନା ସେଇ ପ୍ରକାର ରୂପ ଦର୍ଶନ କରି ସେମାନେ ମୋତେ ନେଇ ଆସିଛନ୍ତି ଏବଂ ମୁନି ଋଷିମାନେ ତାଙ୍କ ଆଶ୍ରମରେ ରଖିଛନ୍ତି। ତ ଆଶ୍ରମରେ ମୋର ରହୁଥାଏ, ଆଉ ସ୍ୱାଭାବିକ ଆମେ ହଉଛୁ ଅନୁକରଣ ପ୍ରିୟ, ଖାଇବା ଲାଳସାରେ ବା ଭୋକରେ ମୁଁ କ'ଣ କଲି ନା ମୁନି ଋଷିମାନେ ଯେତେବେଳେ ତାଙ୍କର ପିଲାମାନେ ଯେତେବେଳେ ପଢ଼ନ୍ତି ମୁଁ ସେମାନଙ୍କ କଥା ସବୁ ଶିଖୁଥାଏ, ଧ୍ୟାନ ସହକାରେ ଶ୍ରବଣ କରୁଥାଏ। ତ ସେଇ ମୁନି କୁମାର ମାନେ ସବୁଦିନ ଗୀତାର ପ୍ରଥମ ଅଧ୍ୟାୟ ଏ ଶ୍ଳୋକକୁ ଆବୃତ୍ତି କରନ୍ତି, ଆଉ ମୁଁ ତାକୁ ଖୁବ୍ ଧ୍ୟାନ ସହକାରେ ଶ୍ରବଣ କରିଥାଏ। କିଛି ଦିନ ପରେ ମୁଁ ସେ ଶ୍ଳୋକ ସବୁ ଶିଖିଲି ଏବଂ ମୁଁ ଯେତେବେଳେ ସେ ଶ୍ଳୋକ ବୋଲୁଥାଏ ସେତେବେଳେ ମୁନି କୁମାର ମାନେ ତାଙ୍କର ଯାହା କିଛି ଖାଦ୍ୟ ମୋତେ ଆଣିଦିଅ ମୁଁ ଖାଉଥାଏ। ହଁ, ତ ଏଇ ପ୍ରକାର ଖାଇବା ଲୋଭରେ ମୁଁ ଏଇ ଶ୍ଳୋକ ଗୁଡାକୁ ସବୁଦିନ ବୋଲିବା ମୋର ଅଭ୍ୟାସ ଥିଲା। ତ ଦିନେ ଦୁର୍ଭାଗ୍ୟ କ'ଣ ହେଇଥିଲା, ଜଣେ ଚୋର ସେ ମୁନି ଆଶ୍ରମ ନ ଜାଣିପାରି, ସେ ଜାଣିଛି ସାଧାରଣ ଘର ଗୃହସ୍ଥ ଘର ଜାଣି ସେ ପଶୁଛି ମୁନି ଆଶ୍ରମରେ, ଆଉ ମୁନି ଆଶ୍ରମରେ କ'ଣ ଅଛି ସେ ଖୋଜି ଦେଖୁଛି ଆଉ କିଛି ପାଇନି। ଶେଷରେ ମୋତେ ମୋତେ ନେଇଯାଇଛି ଏବଂ ମୋତେ ନେଇ ଏଇ ମାଆଙ୍କ ହାତରେ ବିକ୍ରି କରିଦେଇଛି। ଚୋରର କାମ କ'ଣ, କିଛି ପଇସା ହେଲେ ହେଲା ଆଉ କ'ଣ। ତ ସେଇଦିନଠୁ ଏଇ ବେଶିଆ ଏଇ ମାଆ ମୋତେ ନେଇ ଆସିଛନ୍ତି ଏବଂ ମୁଁ ତାଙ୍କଠି ରହିଛି। ଏବଂ ଏଇ ମୋର ଯେହେତୁ ପ୍ରତିଦିନ ସେଇ ଶ୍ଳୋକ ଆବୃତ୍ତି ଅଭ୍ୟାସ ଥିଲା, ତେଣୁ ମୁଁ ସେମିତି ଶ୍ଳୋକ ଆବୃତ୍ତି କରୁଥାଏ। ଆଉ ମୁଁ ଯେତେବେଳେ ଆବୃତ୍ତି କରୁଥାଏ ସେତେବେଳେ ଏ ମାଆ ଖୁବ୍ ଖୁବ୍ ଧ୍ୟାନ ସହକାରେ ଏଟା ଶ୍ରବଣ କରିଥାନ୍ତି ମୁଁ କ'ଣ କହୁଛି। ତ ସେଇଠି ଏଠି ବର୍ଣ୍ଣନା କରୁଛନ୍ତି ଆମର ଲକ୍ଷ୍ମୀ ନାରାୟଣ ଯେ ପାର୍ବତୀ ଏବଂ ଶିବଜୀ ସେଇ କଥା କହୁଛନ୍ତି ଯେ ଦେଖ ଏ ପ୍ରଥମ ଅଧ୍ୟାୟ କଥା କ'ଣ କହିବୁ ଯେ ଏତେ ଶୋକ ସନ୍ତପ୍ତ ହୃଦୟ ଯେ ଯିଏକି ତାର ଜନ୍ମା ଜନ୍ମାଦିତ ଯେଉଁ ପାପ କର୍ମର ଫଳ କେବଳ ଏଇ ଶ୍ଳୋକ ଅଧ୍ୟୟନ, କାହା ମୁହଁରୁ ଶ୍ଳୋକ ଶୁଣିଛି, ଶୁଆ ମୁହଁରୁ, ଶୁଆ କେମିତି କଥା କହେ, ଶୁଆ ପୁରା ଏକବାର ଖୋଲାଖୋଲି କଥା କହିପାରିବନି, କିଛି ଜଟେଇ ପଟେଇ କଥା କହିବ, ହଁ ତାର ମାନେ ସ୍ୱାଭାବିକ ଯେମିତି ମଣିଷ ଆମେ ଯେମିତି କଥାବାର୍ତ୍ତା କହୁଛୁ ଶୁଆ ସେମିତି କଥାବାର୍ତ୍ତା କହିବନି, କିଛି ନା କିଛି ଛନ୍ଦ ଛନ୍ଦ ଆକାରରେ କହିବ, ହଁ ମାନେ ଜଷ୍ଟ ଉଚ୍ଚାରଣ ଆମେ ଜାଣିବା ଆମକୁ, ହଁ ଆମକୁ ଡାକୁଛି ଏମିତି ଉଚ୍ଚାରଣ କରେ। ତ ସେଇ ଉଚ୍ଚାରଣରୁ ଇଏ ଶୁଣିକି ତାଙ୍କର କ'ଣ ହଉଛି ନା ଏକରେ ବେଶିଆ ତ ଉଦ୍ଧାର ହେଲା। ତାପରେ ଶେଷରେ ଏଇ ଯୋଉ ସୁଶର୍ମା ବ୍ରାହ୍ମଣ ଇଏ ଯେ ତାର କର୍ମ ଫଳ ଜନିତ ସବୁକିଛି ଇଏ ଉଦ୍ଧାର ହଉଛି। ତେଣୁ ଏଇ ଗୀତାର ମହାତ୍ମ୍ୟ କଥା କ'ଣ କହିବି, ଗୀତାର ତ ଅନେକ ମହାତ୍ମ୍ୟ ରହିଛି। ତେଣୁ ଏଇଟା ଯେତେବେଳେ ମାନେ ଲକ୍ଷ୍ମୀ ଦେବୀଙ୍କୁ ନାରାୟଣ କହୁଛନ୍ତି, ଭଗବାନ କହୁଛନ୍ତି, ସେଥିରେ ଲକ୍ଷ୍ମୀଦେବୀ ଅତ୍ୟନ୍ତ ପ୍ରୀତ ହଉଛନ୍ତି ଏବଂ ଆହୁରି ଜାଣିବା ପାଇଁ ଉତ୍ସୁକ ହଉଛନ୍ତି। ଆଚ୍ଛା ଦ୍ୱିତୀୟ ଅଧ୍ୟାୟରେ ମହାତ୍ମ୍ୟ କ'ଣ କହିଛନ୍ତି, ହଁ ତ ଏଇ ପ୍ରକାର ଏ ଗୀତା ଏ ମହାତ୍ମ୍ୟ ସବୁ ଧୀରେ 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 ଇଏ ବର୍ଣ୍ଣନା କରାଯାଇଛି। ହଁ, କାହିଁକିନା ବିଶେଷ କରି ଗୀତାର ଗୀତା ଏଇ ପ୍ରକାର ଗୋଟେ ବିଷୟବସ୍ତୁ ଯେ ଯୋଉଟାକୁ କେବଳ ଅଧ୍ୟୟନ କଲେ, ହଁ ଏଠି କ'ଣ ସେ ଜାଣିଶୁଣି ଅଧ୍ୟୟନ କରିଛନ୍ତି, ହଁ ଶୁଆ ବି ଜାଣିଶୁଣି ଅଧ୍ୟୟନ କରିନି, ଆଉ ମୁନି କୁମାର କ'ଣ ଜାଣିଶୁଣି ଅଧ୍ୟୟନ କରିଛନ୍ତି, ଜୋର ଜବରଦସ୍ତ ତ ଶିଖିବା ପାଇଁ ପଡିବ, ଗୁରୁକୁଲ ଅଛ ମାନେ ଶିଖିବା ପାଇଁ ପଡିବ, ଭକ୍ତି ବୋଲି କରିଛନ୍ତି ନା, କେବଳ ମୁଖସ୍ଥ କରିଛନ୍ତି। ତେଣୁ ଇଏ ଶୁଆ କଣ କରିଛି ନା ତା ଖାଇବା ଲୋଭରେ ମୁଖସ୍ଥ କରିଛି, ଆଉ ବେଶିଆ କଣ କରିଛି ନା ସେ କଣ କହୁଛି ଶୁଣୁଛି। ୟାର ଫଳସ୍ୱରୂପ ଯଦି ଏତେ ହେଇପାରେ, ସେଥିପାଇଁ କି ଏଠି ପାର୍ବତୀଙ୍କୁ ଶିବଜୀ କହୁଛନ୍ତି ଯେ ଯେଉଁମାନେ ସଂସାରରେ ଏଇ ପ୍ରକାର ଦୁଃଖ ପାଉଛନ୍ତି ବା ତାଙ୍କର ପୂର୍ବାର୍ଜିତ ଯଦି ପାପ କର୍ମର ଫଳ ଧରୁଣୁ ସେମାନେ ସରାସରି ଭାବରେ ଭଗବାନଙ୍କ ପ୍ରତି ଆସକ୍ତ ହେଇପାରୁନାହାନ୍ତି ବା ଭଗବାନଙ୍କ ଚରଣରେ ବି ତାଙ୍କର ମତେ ଲାଗୁନି ବା ଯାହା କିଛି ହଉନି, ଯଦି ଏଇ ଗୀତାର ପ୍ରଥମ ଯାହା କେବଳ ସ୍ୱର୍ଗ ସମୟ ଯଦି ପାଠ କରନ୍ତି ତାର ପୂର୍ବାର୍ଜିତ ଯେହେତୁ ସମସ୍ୟା ସବୁ ସମାଧାନ ହେଇଯିବ। ଘୋର କାହିଁକି ନା ସମସ୍ୟା ବହୁଳ କଥା ଅର୍ଜୁନ କେବଳ କହିଛନ୍ତି ଗୀତା ପ୍ରଥମ ଅଧ୍ୟାୟ ନା, ଭଗବାନ କହିଛନ୍ତି କିଛି କହିନା କେବଳ ଅର୍ଜୁନଙ୍କର କଥା, ସେଇଗୁଡା କଲେ ଦୂରୀଭୂତ ହେଇଯିବ। ତାପରେ ଦ୍ୱିତୀୟ ଅଧ୍ୟାୟର ମହାତ୍ମ୍ୟ ହଉଛି କଣ, ସମୟ ତ ହେଇଗଲାଣି ଦଶ ହେଇଛି କିନ୍ତୁ ନଅଟା ଦଶ ଠିକ ଅଛି ଦଶ ମିନିଟ୍ରେ ତା ମହାତ୍ମ୍ୟ କଥା କହୁନି ତ ବିଶେଷ କରି ଏ ଗୀତାରେ ଭଗବାନ ଯାହା କିଛି କହିଛନ୍ତି ମଣିଷ ସମାଜ ପାଇଁକି ଆମର ସମସ୍ତଙ୍କ ପାଇଁକି, କେତେବେଳେ ଆମେ ଚିନ୍ତା କରୁ କ'ଣ ନା ବାବା ମା ମାନେ କହନ୍ତି ଯେ ଗୀତା ତୁ କ'ଣ ଛୋଟ ପିଲାଟା କ'ଣ ଗୀତା କ'ଣ ବୁଝିବି, ଗୀତା ଜାଣିଛୁ ଗୀତା କ'ଣ, ତୋର ଗୀତା ଜ୍ଞାନ ହେଲାନି, ଏମିତି ନାନା କଥା ଆମେ ଶୁଣୁ। କିନ୍ତୁ ଗୀତାରେ ବିଶେଷ କରି ଏଇ ଜଡ଼ ଜଗତରେ ଆମେ ବନ୍ଧନ ହେବାର କାରଣ ହେଉଛି କ'ଣ ନା ତ୍ରିଗୁଣ, ତିନି ପ୍ରକାର ଦୌଡ଼ି ଅଛି ନା ସତରଜ ତମ, ତ ଏଇ ଯେ ତ୍ରିଗୁଣ ତ୍ରିଗୁଣରେ ପରିଚାଳିତ ହେଇ ଆମେ କ'ଣ କ'ଣ କାମ କରୁଛୁ, ଯେ ଜୀବକ ଚିନ୍ତା କରୁଛୁ କ'ଣ ଆମେ ସ୍ୱାଧୀନ ଅଛୁ, କିନ୍ତୁ ଆମେ କେତେବେଳେ ବି ସ୍ୱାଧୀନ ନୁହଁ, ସବୁବେଳେ ତ୍ରିଗୁଣର ଅଧୀନ ହେଇକି ରହୁଛୁ। କାରଣ ଭଗବାନ ଗୀତାରେ କହୁଛନ୍ତି ପ୍ରକୃତି କ୍ରିୟମାନନି ଗୁଣୈ କର୍ମାନି ସର୍ବସ୍ୱ, ପ୍ରକୃତି ଏ ଜଡ଼ା ପ୍ରକୃତି ବା ଜଡ଼ ଜଗତ ତିନି ପ୍ରକାର ଗୁଣରେ ବ୍ୟକ୍ତିକୁ ରଖିକି ତାର କାର୍ଯ୍ୟ ହାସଲ କରୁଛି। ତ୍ରିଗୁଣାତ୍ମିକା ମାୟା ଶକ୍ତି ତ୍ରିଗୁଣାତ୍ମିକା, ତେଣୁ ସେଇଥିପାଇଁ ଏ ତିନି ଗୁଣ ସମ୍ବନ୍ଧରେ ଆମର ଷୋଡ଼ଶ ଅଧ୍ୟାୟ ସପ୍ତଦଶ ଅଧ୍ୟାୟ ଏ ଦିଟା ଅଧ୍ୟାୟରେ ପୂର୍ଣ୍ଣ ଭାବରେ ବ୍ୟାଖ୍ୟା କରାଯାଇଛି ଯେ ସାଧାରଣତଃ ଆମକୁ ଯେଉଁ ସତ୍ୱଗୁଣ ଏ ହବା ପାଇଁ ପଡିବ କମସେ କମ, ତେଣୁ ଏ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯେ ତମ ଗୁଣ ଲୋକର ଆଚାର ଆଚରଣ, ତମ ଗୁଣ ଲୋକର ଖାଦ୍ୟପେୟ, ତମ ଗୁଣ ଲୋକର ବୟାଜ ବ୍ୟସନ କଥାବାର୍ତ୍ତାର ଢଙ୍ଗ ଏ ସବୁ କିଛି ପୂର୍ଣ୍ଣ ଭାବରେ ବ୍ୟାଖ୍ୟା କରାଯାଇଛି। ଏବଂ ସାଧାରଣତଃ ଆମର ଷ୍ଟୁଡେଣ୍ଟରେ ମାନେ ଛାତ୍ର ଜୀବନ ପାଇଁକି ଏ ଗୀତା ବ୍ୟାଖ୍ୟା ହଉଛି କ'ଣ ନା ପ୍ରଥମେ ଜାଣିବା ଦରକାର। ସବୁବେଳେ ଆମେ ଗୋଟେ ମାନେ ଗୋଟେ ଇଏରେ ଗୋଟେ ପ୍ରୟାସ ରହୁ, ଗୋଟେ ଚାପରେ ରହୁ, ସବୁବେଳେ ଆମେ ଭୋଗୁଛୁ ନା ଯେ କେତେବେଳେ କ'ଣ ହବ, କେତେବେଳେ କ'ଣ ହବ, ଆମେ ରେଜଲ୍ଟ କ'ଣ ହବ, ମୁଁ ଚାକିରି କ'ଣ କରିବି କ'ଣ ନ କରିପାରିବି, ପଢ଼ାରେ ମୋର ଏଇ ପ୍ରକାର ହେଉଛି, ଏଇ ପ୍ରକାର ସବୁବେଳେ ଗୋଟେ ମାନେ ଦ୍ୱିଧା ଭାବ ସବୁବେଳେ ଆମେ ଯଦି ଥାଏ ଗୋଟେ କୌଣସି ଗୋଟେ ମାନେ କନଫର୍ମେସନ ଆମ ନଥାଏ ଯେ ଏଇଟା ହେବି ଏଇଟା ହେବି ଏଇଟା ହେବି ଏଇଟା ହେବି ଏଇଟା ହେବି, ତେଣୁ ଏଇଥିରୁ ଆମେ ଦୂରୀଭୂତ ହେଇପାରିବୁ ଏଇ ଗୀତା। କାହିଁକି ନା ପ୍ରଥମେ ଯେତେବେଳେ ଭଗବାନ ବ୍ୟାଖ୍ୟା କରୁଛନ୍ତି ଅର୍ଜୁନକୁ ଉପଦେଶ ଦେଉଛନ୍ତି ଦେଖ ତମେ ଏ ଜଡ଼ ଜଗତରେ କର୍ତ୍ତା ନୁହ, ତମେ ନିଜେ କର୍ତ୍ତା ନୁହ, ଅହଙ୍କାର ଅହଙ୍କାର ବଶତଃ ଆମେ ଭାବୁଛୁ ଆମେ କର୍ତ୍ତା, କିନ୍ତୁ ତମେ ପ୍ରକୃତରେ କର୍ତ୍ତା ନୁହଁ, ଇଏ ପ୍ରକୃତି କ'ଣ କରୁଛି ନା ତମକୁ କାର୍ଯ୍ୟରେ ଲଗେଇ ଚାଲିଛି ପ୍ରକୃତି, ଜଡ଼ା ପ୍ରକୃତି ଯେହେତୁ ଆମେ ଗୁଣ ଅଧୀନ ହେଇଛୁ, ଗୁଣର ତ ଉପରକୁ ଯାଇନୁ ଗୁଣରେ ଅଧୀନ ଅଛୁ, ତେଣୁ ସିଏ ଜୋର ଜବରଦସ୍ତ ଆମକୁ କାମରେ ଲଗେଇ ଚାଲିଛି, କୋଉ ପ୍ରକାର ଲଗେଇ ଚାଲିଛି ଏଇଟା ଗୀତାରୁ ଆମେ ପାଇଛୁ। ଯାହାଫଳରେ କ'ଣ ହବ ନା ଯାହା କିଛି କର୍ମ ଆମେ କରୁଛୁ, ଅର୍ଜୁନକୁ ଯେମିତି ଭଗବାନ କହୁଛନ୍ତି ଯେ ଦେଖ ତମର କର୍ମ କରିବାର ଅଧିକାର ଅଛି, ଫଳ ଆଶା ତମ ଦରକାର ନାହିଁ, ଫଳ କ'ଣ ହବ ରେଜଲ୍ଟ ପାଇଁ ତମେ ଚିନ୍ତା କରିବା ଦରକାର ନାହିଁ, ତମେ କେବଳ କର୍ତ୍ତବ୍ୟ ବୋଧରେ କର୍ମ କର। ଏଇ ଶିକ୍ଷା ଯଦି ଆମେ ପାଇଯିବୁ ତାହେଲେ ଏତେ ଉଦ୍ବିଗ୍ନ ଆମେ ରହିବୁନୁ, ସବୁବେଳେ ସାରା ଜୀବନ ଆମର ଉଦ୍ବିଗ୍ନତା ରହୁଛି ନା, ତ पढ़ापढ़ी क्षेत्र में चाकरी बाकरी होनी एने एक्जाम दूसरी एने ये कर सब दिन होना कौन हम कौन हम भविष्य मैं कौन हम मेरे सब बड़े सारा जीवन टा ही जाए केवल उद्विग्न जीवन हाँ कौन हम कौन हम नाना कथा तेनाली मुक्त मुक्त केवल गीता कहले क्या स्थिर मन हवा कहले मन स्थिर शक्ति आनवा कहले स्थिरता आनवा कहले आमको गीता ज्ञान अर्जन करने पड़ो गीता ज्ञान क्या गीतता एक सुंदर महात्म वर्णना कराए किमी जन स्थिर होदि जन स्थिर मन चंचल मन स्थिर हाँपी चाहे ताको गीतार द्वितीय अध्याय बारंबार बुझाप द्वितीय अध्याय संख्य जग क्या सब आम मन चंचल ना विशेष कर सब समस्त द्वितीय अध्याय केवल शोक अध्ययन कर देवशर्मा ब्राह्मण एक बार स्थिर रहीगले तेनाली गीता सब क्षेत्र में आम कार्य लगे एमती गीतार ज्ञान बर्तमान राजनीति देखो सब ये गीता ज्ञान लगता ये जड़ जगत किए कौ प्रकार स्तर रही कौ प्रकार चलो कौ प्रकार कार्य कले कौन हम ये सबकि वर्णना गीता हाँ आम देवादेवी प्रति किमी श्रद्धा आम नवेदन करूँ बापा माँ प्रति किमी आम श्रद्धा प्रणाम नवेदन करूँ सारा जगत प्रति आम कर्तव्य कर्म कौन रही क्या गीतार भगवान कहते ना पानी भितर यही से गच भितर ये आसे नाना किसी कथा कहते ना जहाँफल जे आम जड़े सुस्थ मनीष हिसाब से सभ्य मनीष हिसाब से सभ्य मनीष जी आम हवापाई चाहूँ हिमनि जब हवापाई चाहूँ तेल आमुक गीता अध्ययन करने खाली अध्ययन नुह ताक ज्ञान मध्य पहुँचार अच्छे कहीं नेटवर्क बिजनेस ठीक अच्छे हाँ प्रभुपाद कहते कौन जे आम जितेटा आम तो इमी संचय होते करा मन स्थिर हो जान जाच हाँ तो आम आगे बढ़ू कमी किसी बोनस पॉइंट दरकार अच्छे ना कहीं आम द्वारा तो आम होते पढ़ू से मन आहरी विषय अभिमुखे इंद्रिया प्रबल हो जाए मोर आगे बोनस पॉइंट क्या पाक पाई तारे से मुझे उद्धार बार अच्छे ना बोनस पॉइंट मिल जाएगा डिस्ट्रीब्यूट कर दस जन जगह पहुंचे पार्बू जदि दस जन से पढ़ी उपकृत हो पारे तार से किसी आम पाक आस आमको यही मस विशेषकर गीता नहीं बाहर पड़ो ठीक अच्छे कहीं आम प्रति प्रति जो जो स्कल सेन्टर है स्टूडेंट पाखर मान मान ओल्ड एज पर्यंत समस्त यही मस विशेष कंपलसरी गीता क्या कर गीता के गिफ्ट देवार अच्छे मैं गीता कम असुविधा पड़े क्या कि मान जदि क्या भल पाइबार अच्छे मो कथा जदि क्या भल पाइबार अच्छे आवश्यक गीता मत पढ़ पढ़ी ज्ञान अर्जन कर कि क्या फाकी देवार अच्छे ये मो सा बहुत लगी पशी में पड़ी तो देवे गीता दे जो प्रकार हो सब ज्ञान ये काम करिए महोषधि ठीक अच्छे तेणु आम सब कम आसु ये गीता जिते परिमाण में आ चेष्टा करूँ स्प्रेड करने हाँ कहीं नाना ज्ञान ये समाज में पशि नाना प्रकार ज्ञान जहाँकि ज्ञान ज्ञान बल में देखिए मोबाइल धरी सारा दिन बस पीला शांति ना कहीं आउ किसी जानूँ आउ किसी जानूँ आउ किसी जानूँ चैटिंग करना अमेरिका पिला बस चैटिंग कौन चैटिंग बुझे पारे गोटे पिलाश्वर कहना आज आपको डिफिट कर खेल कौन मोबाइल गेम खेल नहीं हाँ अमेरिकार से झील बस किए रुषियान झील बस बास ये ये चैटिंग कर खेल चलती कंपिटिशन मोबाइल लैपटप तेरे ये जो जो आम अजथा समय काल केमी अतिवाहित हो जाए ये जो किसी जानापाई चाहूँ कहीं मनीष जीवन साधारण जीवन नुह आम जो मनीष श्रद्धा पाई ये इमेंट सेमती पाइन बहु कष्टार्जित धन ये आपको ये अजथा मई कले पुणी दुख भोग पड़ो ମାନେ ପ୍ରଚଣ୍ଡ ଦୁଃଖ ହୋଇଗଲାଣି ବୋଲି, କାହିଁକିନା ଏଇନା କମ୍ ସେ କମ୍ ଟିକେ ସ୍ୱାଧୀନ ଭାବରେ ଗୋଟେ କଥା କହିପାରୁଛି, କାହା ସହିତ ମିଶି ପାରୁଛି, କାହା ସହିତ ହସି ବସି ଗୋଟେ କଥା କହିପାରୁଛି, ଆଉ ହିଂସ୍ର ପ୍ରାଣୀ ମୋତେ ପଶୁ ଜୀବନ ଭାଇ କିଛି ନାହିଁ, ପଶୁ ଜୀବନରେ ଭଲ ପାଇବା କ'ଣ, ଏଇନା କଣ୍ଟେ ହେଉକି ଭଲ ପାଉଛି, ଆଉ ଟିକେ ପରେ ମାରପିଟା ଲାଗି ଛିଣ୍ଡା ପିଣ୍ଡା ହେଇକି ଏକାଠା ହେଉଛି, ଇଏ ହେଉଛି ତାଙ୍କର ଭଲ ପାଇବା। ତେଣୁ ସେଇଥିପାଇଁ କି ଆମେ ଯଦି ଦୁର୍ଲଭ ସ୍ୱର୍ଗ ପାଇଛୁ, ଏହାକୁ କେମିତି ଆମେ କାର୍ଯ୍ୟରେ ରୂପାୟିତ କରିବୁ, ଏଇ ଦୁର୍ଲଭତା ଏଇଟା କେମିତି ପୁନର୍ବାର ଏଇଟା ପାଇବୁ, ବା ଏଇ ଶରୀରରେ ଏଇ ଶରୀରର କେମିତି ଆମେ ଆଉ ଏଇ ଜନ୍ମ ମୃତ୍ୟୁ ଚକ୍ରକୁ ଆସିବୁନୁ, ସେଇଥିପାଇଁ କି ଏ ସ୍ୱର୍ଗ ମିଳିଛି ନା। ଏଇଟା ହଉଛି, ଏଇଟା ହଉଛି ଜନ୍ସନ୍, ଏଇଠୁ ଆମେ ଆମ ଟ୍ରାକ୍ଟା ଚେଞ୍ଜ କରିବୁ, ଆଉ ଏଇ ନର୍କ ବି ମୁଖୀ ହବୁନୁ, କମ୍ ସେ କମ୍ ଭଗବତ ଉନ୍ମୁଖୀ ହବୁ, ଟ୍ରାକ୍ ଏଇଠି ଚେଞ୍ଜ, ଏଇଠି ଚେଞ୍ଜ କରିହେବ, ଅନ୍ୟ କେଉଁଠି ଚେଞ୍ଜ, ଅନ୍ୟ କେଉଁ ସ୍ୱର୍ଗ ଚେଞ୍ଜ କରିହେବ ନା, ତାହେଲେ ଜନ୍ସନ୍ ନା। ତେଣୁ ସେଇଥିପାଇଁ କି ସମସ୍ତେ ଆମେ ପ୍ରୟାସୀ ହବୁ ଏବଂ ଚେଷ୍ଟା କରିବୁ କିଛି ନା କିଛି ଏଇ ଗୀତ ଉପଦେଶ ଅନ୍ୟ ପାଖରେ ପହଞ୍ଚିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଜୟ ଗଙ୍କରା ଶ୍ରୀମଦ ଭଗବତ ଗୀତା କି, କାରଣ ଗୀତାରେ ଭଗବାନ କେତେଟା ଶବ୍ଦ କହିଛନ୍ତି, ଗୀତା ପ୍ରଥମରେ ଆଲୋଚନା ହେଇଛି ନାହିଁ ହେଇଛି ନା। ତ ଗୀତାର ଅଠରଟା ଅଧ୍ୟାୟ ନା, ଅଠରଟା ଅଧ୍ୟାୟ ହେଉଛି ଏକରୁ ପାଞ୍ଚ ପର୍ଯ୍ୟନ୍ତ ଭଗବାନଙ୍କର ପାଞ୍ଚଟା ମସ୍ତକ ସଦୃଶ, ମାନେ ଖୁବ ଗୁରୁତ୍ୱପୂର୍ଣ୍ଣ, ଏକରୁ ପାଞ୍ଚ ପର୍ଯ୍ୟନ୍ତ, ଯୋଉଟାକି ଆମେ କେତେବେଳେ ଏଇ ଶ୍ଳୋକରେ ମୁଖସ୍ଥ କରୁନା କି କାହାକୁ ବାଟୋଉ ନା, ବୁଝିପାରୁଛ ନା। ଯଦି ଶ୍ଳୋକ ଗୋଡ଼ ଉଚ୍ଚାରଣ କରୁଛୁ, ନବମ ଉଚ୍ଚାରଣ କରିବୁ, ନହେଲେ ସପ୍ତମ କରିବୁ, ନହେଲେ ଅଷ୍ଟାଦଶ କରିବୁ, କି ଦ୍ୱାଦଶ କରିବୁ, ଏଇଟା ଭକ୍ତି ଯୋଗ। କିନ୍ତୁ ଏକରୁ ପାଞ୍ଚ ପର୍ଯ୍ୟନ୍ତ ଏ ଭଗବାନଙ୍କର ପାଞ୍ଚଟା ମସ୍ତକ ସଦୃଶ, ତାପରେ ପାଞ୍ଚରୁ ଛଅରୁ ଯୋଉ ଦଶ ପର୍ଯ୍ୟନ୍ତ, ଏଗାର ପର୍ଯ୍ୟନ୍ତ ନା, ଛଅରୁ ଦଶ ଅଧ୍ୟାୟ ମାନେ ପଞ୍ଚଦଶ ପର୍ଯ୍ୟନ୍ତ, ଛଅରୁ ପଞ୍ଚଦଶ ପର୍ଯ୍ୟନ୍ତ ଦଶଟା ଅଧ୍ୟାୟ ନା। ତ ଇଏ ହଉଛି ଭଗବାନଙ୍କର ଏ ବାହୁ ହାତ ସଦୃଶ, ଏବଂ ଷୋଡ଼ଶ ଅଧ୍ୟାୟ ହେଉଛି ପେଟ, ଠିକ ଅଛି, ଆଉ ସପ୍ତଦଶ ଅଷ୍ଟଦଶ ଦୁଇ ପାଦ ଓଲଟା ନା। ଆମେ ପ୍ରଥମରୁ ଅଧ୍ୟୟନ କରି ପ୍ରଥମରୁ ମୁଣ୍ଡ ଏକବାର ମୁଣ୍ଡରୁ ଆରମ୍ଭ କରୁଛୁ, ଠିକ ଅଛି, ଏକବାର ସପ୍ତଦଶ ଅଷ୍ଟଦଶ ହେଉଛନ୍ତି ପାଦ, ଆଉ ଏ ଗୀତା ଇଏ କେତେ କେତେ ଶ୍ଳୋକ ନା, ଭଗବାନଙ୍କର ହେଉଛି ପାଞ୍ଚଶହ କେତେ ଚଉସ୍ତରୀ ନା ଅଠସ୍ତରୀ, ପାଞ୍ଚଶହ ମୁଁ କହିଦେଉଛି, ଅର୍ଜୁନଙ୍କର ସଞ୍ଜୟଙ୍କର ହଉଛି ଚାଳିଶ, ଧୃତରାଷ୍ଟ୍ରଙ୍କର ହଉଛି ଏକ, ତାପରେ ଅର୍ଜୁନଙ୍କର ପଞ୍ଚାଅଶୀ ଦେଖିନି କୋଉଠି ଅଛି, ସେଇଟାରେ ଗୀତା ମହାତ୍ମା ଠିକ ଅଛି, ଏଇ ଲେଖକ ଅଛି, ଅର୍ଜୁନଙ୍କର ପଞ୍ଚାଅଶୀ ପାଇଁ, ଆଉ ଭଗବାନଙ୍କର ପାଞ୍ଚଶହ ପଞ୍ଚସ୍ତରୀ କି ଅଠସ୍ତରୀ ଭଗବାନ ଏ ଗୀତାରେ ଅଧିକ ଶ୍ଳୋକ ଅଧିକ ମାତ୍ରାରେ କେବଳ ଭଗବାନଙ୍କର ଏଇ କଥା, କେତେବେଳେ କେତେବେଳେ ସଞ୍ଜୟ ପ୍ରଶ୍ନ ପଚାରିଥିଲେ, କାରଣ ଗୋଟେ ଜିନିଷକୁ କ୍ଲିୟରିଫାଇ କରିବା ପାଇଁ, ହଁ ପାଞ୍ଚଶହ ଚଉସ୍ତରୀ ଭଗବାନଙ୍କର, ଆଉ ଚଉରାଶୀ ହଉଛି ଅର୍ଜୁନଙ୍କର, ପଞ୍ଚାଅଶୀ ଚଉରାଶୀ, ପାଞ୍ଚଶହ ଚଉସ୍ତରୀ ଭଗବାନଙ୍କର, ତାପରେ ହଉଛି ଚଉରାଶୀ ହଉଛି ଅର୍ଜୁନଙ୍କର, ଏକଚାଳିଶ ନା ଚାଳିଶ, ହଉ ଏକ ଏକ ହଉଛି ଧୃତରାଷ୍ଟ୍ର, ଆଉ କେତେ ରହିଲା ଦେଖି ଦିଅନ୍ତୁ, ଚାଳିଶ ନା ଏକଚାଳିଶ, ସଞ୍ଜୟଙ୍କର କି ଏକଚାଳିଶ ଦେଇଛନ୍ତି, ମୁଁ ଚାଳିଶ ମନେ ରଖିଛି, ଏକଚାଳିଶଟା ସଞ୍ଜୟ, ଠିକ ଅଛି, ଏକ ଧୃତରାଷ୍ଟ୍ର, ଏକଚାଳିଶ ହଉଛନ୍ତି ସଞ୍ଜୟ, ଚଉସ୍ତରୀ ହଉଛନ୍ତି ଅର୍ଜୁନ, ଏବଂ ଭଗବାନଙ୍କର ଏ ଚଉରାଶୀ ଚଉରାଶୀ ଅର୍ଜୁନ, ଭଗବାନଙ୍କର ପାଞ୍ଚଶହ ଚଉସ୍ତରୀ ସାତଶହ ଶ୍ଳୋକ, ଏପର୍ଯ୍ୟନ୍ତ କେହି ଆଉ ବଢେଇ ପାରିନା, କାହାର ବଢେଇବାର ଅଛି କି, ଅର୍ଥାତ କହିବା ତାତ୍ପର୍ଯ୍ୟ ହେଉଛି କଣ, ଏଇ ଗୀତାକୁ ଯିଏ ଯିଏ ସବୁ ଅଥର ଲେଖିକି ଯିଏ ଯାହାର ଗୁରୁ ଗୀତା ବା ଗୁରୁ ଇଏ ସବୁ ପଢିବାର ଲାଗିଛୁ ଆମେ, আমি বি সেটা পড়ুছি কারণ এটা বিষয়ে ধর্মগ্রন্থ বহু সুন্দর লাগুছি আমাকে বহু শ্রুতি মধ্যে লাগুছি বহু কিছু শিখবার আছে কিন্তু কাহা কথা কুছেন তাই ভগবান কথা কুছেন কিন্তু কৃষ্ণ ভগবান নয় এইসব সেমান কেতে কথা কেন ভগবান কেন মনমানা ভাব